वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम दशम स्कंद 68 अध्याय श्लोक 28। अजाय जनयित्रेयस्या अजाय जनयित्रेयस्या ब्रह्मणे अनंतशक्तये ब्रह्मणे अनंतशक्तये परावरात्मन भूतात्मन परावरात्मन भूतात्मन परमात्मन नमोस्तुते परमात्मन नमोस्तुते अजाय जनयित्रेयस्य ब्रह्मणे अनंतशक्तये परावरात्मन भूतात्मन परमात्मन नमोस्तुते अजाय जनयित्रेयस्य ब्रह्मणे अनंतशक्तये परमात्मन भूतात्मन परात्मन नमस्तुते अजाय जनयित्रेयस्य ब्रह्मणे अनंतशक्तये परावरात्मन भूतात्मन परमात्मन नमोस्तुते अजाय जनयित्रेयस्य ब्रह्मणे अनंतशक्तये परावरात्मन भूतात्मन परमात्मन नमोस्तुते
ହରେ କୃଷ୍ଣ ବ୍ୟସ୍ତ ଭକ୍ତ ସଜନ ବନ୍ଧ ମାତୃବନ୍ଧ ଆପଣମାନଙ୍କୁ ଆମର ରବିବାରର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏଇ ଆମର ଏଇ ଯେଉଁ କଥା ଚାଲିଛନ୍ତି ଏ ପ୍ରାଗ ଜ୍ୟୋତିଷପୁର ବା ବର୍ତ୍ତମାନର ଯେଉଁ ଆସାମ ରହିଛି ଆସାମର କାମରୂପର ସେ ସ୍ଥାନରେ 5000 ବର୍ଷ ତଳେ ଏଇ ଘଟଣାଟି ହୋଇଥିଲା। ସେଇଠି ଜଣେ ରାଜା ଥିଲେ ଯିଏକି ଭୌମାସୁର ଆପଣମାନେ ଶୁଣିଥିବେ ଜୟଦେବ ଗୋସ୍ୱାମୀଙ୍କର ଗୀତ ଗୋବିନ୍ଦରେ ମଧୁମୁର ନରକ ବିନାଶ ନହେ ଗରୁଡ଼ାଶ ନହେ ସୁରକୂଳ କେଳି ନିଧାନ ଏ ଯେଉଁ ଲୀଳାଟି ବର୍ଣ୍ଣନା କରାଯାଇଛି ଏଇ ଲୀଳାଟି ବର୍ତ୍ତମାନ ଏଠାରେ ଚାଲିଛନ୍ତି। ଦଶମ ସ୍କନ୍ଧ 59 ଅଧ୍ୟାୟ ଏ ଭଗବାନଙ୍କର ବିବାହ ଲୀଳା ଚାଲିଛନ୍ତି। ଆ ପୂର୍ବରୁ ଭଗବାନ 8ଟି ବିବାହ କରିସାରିଥିଲେ ତେଣୁ ବର୍ତ୍ତମାନ ଯାଉଛନ୍ତି ତାଙ୍କର ଦ୍ୱିତୀୟ ପତ୍ନୀ ଏନା ତୃତୀୟ ପତ୍ନୀ ସତ୍ୟଭାମାଙ୍କ ସହିତ ଯାଉଛନ୍ତି କାହିଁକିନା ଇଏ ଯେଉଁ ଭୌମାସୁର ଇଏ ହେଉଛି ଭଗବାନଙ୍କ ନିଜର ପୁତ୍ର ଆଉ କିଏ ନୁହନ୍ତି ଭଗବାନ ନିଜର ପୁତ୍ର। କିନ୍ତୁ ସେ ଅସମୟରେ ଜାତ ହୋଇଥିବାରୁ ସେ ଅସୁରରେ ପରିଣତ ହୋଇଗଲେ ଭୌମାସୁର ନରକାସୁର ଅସୁରରେ ପରିଣତ ହୋଇଗଲେ। ଅସୁର ସ୍ୱଭାବ ବିଷୟରେ ଆପଣମାନେ ଶୁଣିବେ ଭଗବତ ଗୀତାରେ ଷୋଡ଼ଶ ଅଧ୍ୟାୟରେ ବିସ୍ତାର ଭାବରେ ଭଗବାନ କହିଛନ୍ତି ଅସୁର ସ୍ୱଭାବ ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଗୋଟିଏ ହେଉଛନ୍ତି ସୁର ସ୍ୱଭାବ ଦେବତା ସ୍ୱଭାବ, ଆଉ ଗୋଟିଏ ହେଉଛନ୍ତି ଅସୁର ସ୍ୱଭାବ। ଅସୁର ସ୍ୱଭାବ ଯେଉଁମାନେ ସେମାନେ ସବୁବେଳେ ଦେବତାମାନଙ୍କ ବିରୁଦ୍ଧରେ ଏବଂ ଭଗବାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବେ, ଇଏ ଅସୁର ସ୍ୱଭାବ। ତେଣୁ ଏଇ ଯେଉଁ ଭୌମାସୁର ସେହିଭଳି ଭାବ ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ସବୁବେଳେ, ଏବଂ ଏତେ ଶକ୍ତି ସେ ପ୍ରାପ୍ତ ହୋଇଥିଲେ ଦଶ ହଜାର ବର୍ଷ ଧରି ତପସ୍ୟା କରିକି, ସେ ତ ସ୍ୱୟଂ ଭଗବାନଙ୍କ ପୁତ୍ର, ତେଣୁ ତାଙ୍କର କ'ଣ ଶକ୍ତି, ଅନନ୍ତ ଶକ୍ତି ଏଇ ଶୁଣୁଛି, ଆମେ ଶୁଣୁଛୁ ଭଗବାନଙ୍କର ବିଷୟରେ କୁହାଯାଉଛି ଅନନ୍ତ ଶକ୍ତି, ଭଗବାନଙ୍କର ଶକ୍ତିର ଅନ୍ତ ନାହିଁ, ଅନନ୍ତ ଶକ୍ତି, ତେଣୁ ତାଙ୍କର ପୁତ୍ରର ମଧ୍ୟ କେତେ ଶକ୍ତି ହୋଇଥିବ ଆପଣ ଇଚ୍ଛା କରନ୍ତୁ। ପ୍ରକୃତ ଆମେ ସମସ୍ତେ ଭଗବାନଙ୍କର ଅଂଶ ବା ଭଗବାନ ପୁତ୍ର, ଭଗବାନ ସନ୍ତାନ, ଆମ ସମସ୍ତେ ଆମ ସମସ୍ତଙ୍କର ମଧ୍ୟ ଅନନ୍ତ ଶକ୍ତି ରହିଛି। ଅନନ୍ତ ଶକ୍ତି ନହେଲେ ମଧ୍ୟ ସେହିଭଳି ଭାବରେ ବହୁତ ପ୍ରକାର ପର୍ଯ୍ୟାପ୍ତ ଶକ୍ତି ରହିଛି, ଭଗବାନଙ୍କର ଆମ ଅଂଶ ସେହି ଅନୁସାରେ ଆମର ବହୁତ ଶକ୍ତି ରହିଛି, କିନ୍ତୁ ଆମେ ଭଗବାନ ଠାରୁ ଦୂରେଇ ଯାଇଥିବା ହେତୁ ଆମର ଶକ୍ତି ହ୍ରାସ ପାଇଯାଇଛି। ଭାଗବତରେ ବର୍ଣ୍ଣନା କରାଯାଇଛି ଯେଉଁଭଳି ଭାବରେ ଗୋଟେ ଶ୍ଳୋକ ଅଛନ୍ତି, ଜଳରେ କୁମ୍ଭୀରର ଶକ୍ତି କେତେ ରହିଛି, କୁମ୍ଭୀରର ଶକ୍ତି ଜଳରେ କେତେ ରହିଛି, କିନ୍ତୁ ସେ ଯେତେବେଳେ ସ୍ଥଳକୁ ଆସିଯାଏ ତା'ର ଶକ୍ତି ହ୍ରାସ ପାଏ। ସେହିଭଳି ଭାବରେ ଆମେ ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହିଲେ ଆମର ମଧ୍ୟ ଶକ୍ତି ବହୁତ ପରିମାଣରେ ରହିବ, କିନ୍ତୁ ଭଗବାନଙ୍କ ସହିତ ଯେତେବେଳେ ବିଯୁକ୍ତ ହୋଇଯାଉଛେ, ଭଗବାନ ଠାରୁ ଦୂରେଇ ଯାଉଛେ, ସେତେବେଳେ ଆମର ଶକ୍ତି ହ୍ରାସ ପାଇଯାଉଛି। ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, ତେଣୁ ସେହିଭଳି ଭାବରେ ଇଏ ନରକାସୁର ଇଏ ଭଗବାନ ପୁତ୍ର, ତେଣୁ ତାଙ୍କର ମଧ୍ୟ ବହୁତ ଶକ୍ତି ଥିଲା, ଦେବତାମାନେ ତାଙ୍କ ସହିତ ଯୁଦ୍ଧ କରିପାରୁନଥିଲେ, ଏବଂ ସିଏ ଯାଇକରି ଦେବତାମାନଙ୍କର ମୂଲ୍ୟବାନ ବସ୍ତୁ ସବୁ ହରଣ କରିକି ଆଣିଥିଲେ। ଯେଭଳି ଭାବରେ ଦେବତାମାନଙ୍କର ମାତା ଅଦିତି, ଅଦିତିଙ୍କର କୁଣ୍ଡଳକୁ ଆଣିଥିଲେ ହରଣ କରିକିରି, କୁଣ୍ଡଳ, ସେହିଭଳି ଭାବରେ ବରୁଣଙ୍କର ଛତ୍ରକୁ ହରଣ କରିଥିଲେ, ଏବଂ ଦେବତାମାନଙ୍କର ଗୋଟେ ଯୁଦ୍ଧର ଭୂମି ରହିଛି, ଏମାନେ ସରି ଖେଳନ୍ତି ସେମାନେ ସେଠି, ସେ ହେଉଛି ମଣି ପର୍ବତ, ସେଇଟାକୁ ମଧ୍ୟ ସେ କିନି ଆସିଥିଲେ। ଏଇଭଳି ଭାବରେ ଇନ୍ଦ୍ର ଆସିକି ଭଗବାନ ପ୍ରାର୍ଥନା କରିଥିଲେ, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଇନ୍ଦ୍ର ଯେତେବେଳେ ପ୍ରାର୍ଥନା କରିଥିଲେ ଭଗବାନ ଗରୁଡ଼ ପୃଷ୍ଠରେ ବସିକିରି ସତ୍ୟଭାମାଙ୍କୁ ନେଇକରି ଯାଇଥିଲେ। ସତ୍ୟଭାମା ଇଏ ହେଉଛନ୍ତି ଭୂମିଦେବୀଙ୍କର ଅବତାର, ସତ୍ୟଭାମା, ତେଣୁ ଇଏ ଯେଉଁ ଆସିଲେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭୌମାସୁର ତା'ର ସୁରକ୍ଷା କରିଥିଲା, ଛଅ ପ୍ରକାର ସୁରକ୍ଷା ତିଆରି କରିଥିଲା, ସେଠି କେହି ପ୍ରବେଶ କରିପାରିବେ ନାହିଁ। ପ୍ରଥମେ ପାହାଡ଼ର ସୁରକ୍ଷା ଥିଲା, ସେ ପାହାଡ଼ ଭେଦ କରିକି ଯାଇପାରିବେ ନାହିଁ, ତାପରେ ଜଳ, ତାପରେ ଅଗ୍ନି, ତାପରେ ବାୟୁ, ଏଇଭଳି ଭାବେ ବିଭିନ୍ନ ପ୍ରକାର ସୁରକ୍ଷା କବଚ କରିଥିଲେ, କିନ୍ତୁ ଭଗବାନ ପାଇଁ କ'ଣ ଅସୁବିଧା ଅଛି, ଭଗବାନ ସବୁକିଛି କରିପାରିବେ। ତେଣୁ ସେ ଗରୁଡ଼ ପୃଷ୍ଠରେ ଯାଇକରି ତାଙ୍କର ଗଦାରେ ସେ ପାହାଡ଼କୁ ସବୁ ଭାଙ୍ଗିଦେଲେ, ଚୋରମାର କରିଦେଲେ, ଏବଂ ବିଭିନ୍ନ ଚକ୍ର ମାଧ୍ୟମରେ, ବିଭିନ୍ନ ଶକ୍ତି ମାଧ୍ୟମରେ ଏହିସବୁ ସୁରକ୍ଷା କବଚକୁ ଭଙ୍ଗ କରିଦେଲେ। କରିକି ଯେତେବେଳେ ଶଙ୍ଖ ନାଦ କରୁଛନ୍ତି, ସେହି ସମୟରେ ତାହାର ଯେଉଁ ଥିଲେ ନରକାସୁରର ଯିଏ ଥିଲେ ମୁଖ୍ୟ ସୁରକ୍ଷା ଦାୟିତ୍ୱରେ, ସେ ହେଉଛନ୍ତି ମୂର, ମଧୁମୂର ନରକ ବିନାଶନ ହୋଇ କୁହାଯାଇଛି, ମୂର ମୂରାସୁର, ମୂରାସୁର ପାଞ୍ଚଟି ମସ୍ତକ ତାର ଆମେ ସବୁ ବର୍ଣ୍ଣନା କରିଛେ, ଭଗବାନ ଚକ୍ରରେ ତାର ମସ୍ତକ ସବୁ ଉଚ୍ଛେଦନ କରିଛନ୍ତି, ବହୁତ ସୁନ୍ଦର ଭାବରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଅଧ୍ୟାୟରେ। ତେଣୁ ଏହିଭଳି ଭାବରେ ଯେତେବେଳେ ମୂରକୁ ହତ୍ୟା କଲେ, ତାର ପୁତ୍ରମାନେ ଆସିଗଲେ, ପୁତ୍ରମାନେ ଆସି ଭଗବାନଙ୍କ ସହ ଯୁଦ୍ଧ କରିବା ପାଇଁ ଆସିଗଲେ, ଭଗବାନ ମଧ୍ୟ ତାଙ୍କୁ ସବୁ ହତ୍ୟା କଲେ। ହତ୍ୟା କରିସାରିଲା ପରେ ବର୍ତ୍ତମାନ ନରକାସୁର ଆସୁଛନ୍ତି, ନରକାସୁରକୁ ମଧ୍ୟ ଭଗବାନ ହତ୍ୟା କରିଛନ୍ତି, ନରକାସୁର ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଏଇ ଲୀଳାଟି ଯେଉଁ ହୋଇଥିଲା ଗୀତ ଗୋବିନ୍ଦରେ ଜୟଦେବ ଗୋସ୍ୱାମୀ ଏଇଟାକୁ ଗାନ କରିଛନ୍ତି, ହରି ମଧୁ ମୋର ନରକ ବିନାଶନ ହେ, ହରି ମଧୁ ମୋର ନରକ ବିନାଶନ ହେ, ଗରୁଡ଼ାସନ ହେ, ଗରୁଡ଼ାସନ ହେ,
गरुडासन सुरकुल केळी निदान गरुडासन सुरकुल केळी निदान जय जय देव हरे हरे जय देव
ଏଇଭଳି ଭାବରେ ଗୀତ ଗୋବିନ୍ଦରେ ଭଗବାନଙ୍କର ଗୋବିନ୍ଦଙ୍କର ଗୀତ ଗାନ କରାଯାଇଛି ସୁନ୍ଦର ଭାବରେ। ଜୟଦେବ ଗୋସ୍ୱାମୀ ସେ ଭଗବାନ ଯେ ଏହିସବୁ ଲୀଳା କରୁଥିଲେ 5000 ବର୍ଷ ତଳେ ସେ 500 ବର୍ଷ ତଳେ ଗୌରାଙ୍ଗ ମହାପ୍ରଭୁ ରୂପରେ ଆସିଥିଲେ ଏବଂ ଗୌରାଙ୍ଗ ମହାପ୍ରଭୁ ରୂପରେ ଆସିକରି 48 ବର୍ଷ ଧରିକିରି ଏଇ ପୃଥିବୀ ପୃଷ୍ଠରେ ଲୀଳା କରିଥିଲେ। 24 ବର୍ଷ କାଳ ସେ ନବଦ୍ୱୀପରେ ଲୀଳା କରିଥିଲେ। ତାପରେ ସେ ସନ୍ନ୍ୟାସ ଗ୍ରହଣ କରିକି ଆସିକରି ଆଉ 24 ବର୍ଷ ଓଡ଼ିଶାରେ କଟେଇଥିଲେ। ଓଡ଼ିଶାର ଜଗନ୍ନାଥ ଧାମ ପୁରୀରେ ଅବସ୍ଥାନ କରିଥିଲେ ଏବଂ ଯେତେବେଳେ ଆପଣମାନେ ଗଲେ ବର୍ତ୍ତମାନ ଦେଖିବେ ଆମର ଯେଉଁ ରହିଛି ଜଗନ୍ନାଥ ମନ୍ଦିରରୁ ଯେଉଁ ରହିଛି ଦକ୍ଷିଣ ରାସ୍ତାରେ ଦକ୍ଷିଣ ଦିଗରେ ଯେଉଁ ରାସ୍ତା ଅଛି ବାଲିସାହି ରାସ୍ତା, ବାଲିସାହି ରାସ୍ତାରେ ସମୁଦ୍ରକୂଳ ପଡ଼ିବ। ସେଇ ରାସ୍ତାରେ ଗଲେ ଆପଣ ଦେଖିବେ ଗୋଟେ ବାମପଟେ ରହିଛି ଗମ୍ଭୀରା ମଠ, ଯେଉଁ ମଠରେ ମହାପ୍ରଭୁ ରହିଥିଲେ। ତାଙ୍କର ବର୍ତ୍ତମାନ ମଧ୍ୟ ତାଙ୍କର କମଣ୍ଡଳୁ ଆଉ ତାଙ୍କର ଖଡ଼ଉ ଅଛି ବା ତାଙ୍କର ଯେଉଁ ପାଦୁକା ଅଛି ବର୍ତ୍ତମାନ ମଧ୍ୟ ରହିଛି ସେଠି। ମହାପ୍ରଭୁ ସେଠି ରହିଥିଲେ, ମହାପ୍ରଭୁ ଆସ୍ୱାଦନ କରୁଥିଲେ ଏଇ ଲୀଳାକୁ ଆସ୍ୱାଦନ ପ୍ରତିଦିନ। ଇଏ ଯେଉଁ ରହିଛନ୍ତି ରାୟ ରାମାନନ୍ଦ ତାଙ୍କର ସେକ୍ରେଟେରୀ ଏବଂ ସ୍ୱରୂପ ଦାମୋଦର ଏମାନେ ଏଇ ଭଗବାନଙ୍କ ଜୟଦେବ ଗୋସ୍ୱାମୀ ଚଣ୍ଡିଦାସ ଏବଂ ବିଦ୍ୟାପତିଙ୍କର ସବୁ ଯେଉଁ ରହିଛି ରଚନା ସବୁ ରହିଛି କାବ୍ୟକୁ ସବୁ ଶୁଣାଉଥିଲେ, ମହାପ୍ରଭୁ ସେଇଟା ଆସ୍ୱାଦନ କରୁଥିଲେ। ଭଗବାନଙ୍କୁ ଏ ଲୀଳା ମଧ୍ୟ ବହୁତ ଆନନ୍ଦ ପ୍ରଦାନ କରେ। ଆଉ ଭକ୍ତମାନଙ୍କ କଥା କ'ଣ କହିବା, ଭକ୍ତମାନେ ଯେ କେତେ ଆନନ୍ଦିତ ନ ହେବେ ସେଟା କ'ଣ କହିବା। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ପାନୀୟ କିଛି ଗ୍ରହଣ କରୁନାହାନ୍ତି, ଏମିତିକି ବିଶ୍ରାମ ମଧ୍ୟ ନେଉନାହାନ୍ତି, ନନ୍ଷ୍ଟପ୍ କଥା ଚାଲିଛି ଦିନ ରାତି 24 ଘଣ୍ଟା 7 ଦିନ ଧରି କଥା ଚାଲିଥିଲା 7 ଦିନ ଧରିକିରି। ତେଣୁ ଏଇ ଯେଉଁ ରହିଛି ଭଗବାନ ଲୀଳା, ଏ ଲୀଳାଟି ଏତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ତାପରେ ନରକାସୁରକୁ ମଧ୍ୟ ଭଗବାନ ବଦ୍ଧ କଲେ। ଏସବୁ ଲୀଳା ପାଇଁ ବର୍ଣ୍ଣନା କରିସାରିଛେ, ଯେହେତୁ ସଣ୍ଡେ ପ୍ରୋଗ୍ରାମରେ ନୂତନ ଭକ୍ତମାନେ ସବୁ ଆସିଛନ୍ତି ତେଣୁ ଆମେ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କଲେ। ତେଣୁ ଏଇଭଳି ଭାବରେ ହତ୍ୟା କରିସାରିଲା ପରେ ନରକାସୁରକୁ ତାଙ୍କର ମା ଭୂମି ଦେବୀ, ଇଏ ମଧ୍ୟ ଭଗବାନଙ୍କ ଜଣେ ପତ୍ନୀ, ଭଗବାନ ପତ୍ନୀ ସିଏ, ତେଣୁ ସିଏ ଆସି ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଏ ସ୍ତୁତି ଆମେ ବର୍ଣ୍ଣନା ଚାଲିଛି ଯେ 25 ରୁ 32 ଏ 8ଟି ଶ୍ଳୋକରେ ଭୂମିଦେବୀ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଆ ପୂର୍ବ ଶ୍ଳୋକରେ ଆମେ ଆଲୋଚନା କରିଥିଲେ ଭଗବାନଙ୍କ ତତ୍ତ୍ୱ, ଭଗବାନଙ୍କରକୁ ଯେତେବେଳେ ଲୀଳାକୁ ଗାନ କରାଯାଉଛି ବା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେଉଁଭଳି ଭାବରେ ଆନନ୍ଦ ସମୁଦ୍ର ମଗ୍ନା, ଭଗବାନ ଲୀଳା ଏତେ ଆନନ୍ଦମୟ, ଯେଉଁମାନେ ଏଇଟା ଶ୍ରବଣ କରନ୍ତି, ଯେଉଁମାନେ ଏଇଟା କୀର୍ତ୍ତନ କରନ୍ତି ସେମାନେ ଆନନ୍ଦ ରୂପକ ସମୁଦ୍ରରେ ମଗ୍ନ ହୋଇଯାଆନ୍ତି। ଆନନ୍ଦ ଗାୟନ୍ତି ଆନନ୍ଦ ସମୁଦ୍ର ମଗ୍ନା, ଭଗବାନ ଲୀଳାକୁ ଯେଉଁମାନେ ଗାନ କରନ୍ତି ବା ସେମାନେ ଶ୍ରବଣ କରନ୍ତି ସେମାନେ ଆନନ୍ଦ ରୂପକ ସମୁଦ୍ରରେ ମଗ୍ନ ହୋଇଯାଆନ୍ତି, ଏତେ ଆନନ୍ଦ। ସୁଖଦେବ ଗୋସ୍ୱାମୀ ମଧ୍ୟ ସେହିଭଳି ଭାବରେ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି ଏବଂ ପରୀକ୍ଷିତ ମହାରାଜ ସେହିଭଳି ଭାବରେ ଆନନ୍ଦରେ ଶ୍ରବଣ କରୁଛନ୍ତି ଏବଂ ଭୂମିଦେବୀ ଯେଉଁ ବର୍ତ୍ତମାନ ଭଗବାନଙ୍କୁ ସ୍ତୁତି କରୁଛନ୍ତି ସେ ମଧ୍ୟ ସେହିଭଳି ଭାବରେ ଆନନ୍ଦ ସମୁଦ୍ରରେ ମଗ୍ନ ହୋଇକି ସ୍ତୁତି କରୁଛନ୍ତି। 25 ରୁ 32 ଏଇ 8ଟି ଶ୍ଳୋକ ରହିଛି, ଆମେ ଗତ ଶ୍ଳୋକରେ ଆଲୋଚନା କରିଥିଲେ ଗତକାଲି। ନମୋ ଭଗବତେ ତୁଭ୍ୟଂ ବାସୁଦେବାୟ ବିଷ୍ଣବେ ପୁରୁଷାୟାଦି ବୀଜାୟ ପୂର୍ଣ୍ଣ ବୋଧାୟ ତେ ନମଃ। ଭଗବାନ ଏଇଭଳି ଭାବରେ ଭଗବାନ ସେ ଭଗବାନ କହିଲେ ସର୍ବଶକ୍ତିପୂର୍ଣ୍ଣ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସେ ଭଗବାନ, ଏବଂ ସିଏ ଭଗବାନ ହେଲେ ମଧ୍ୟ ଆମେ ଗତକାଲି ଆଲୋଚନା କରିଥିଲୁ ଭଗବାନ ହେଲେ ମଧ୍ୟ ସିଏ ବସୁଦେବଙ୍କର ପୁତ୍ର, ବାସୁଦେବାୟ ବସୁଦେବଙ୍କ ପୁତ୍ର। ଭଗବାନ ହେଲେ ମଧ୍ୟ ଭଗବାନଙ୍କୁ କାହାର ପୁତ୍ର ନୁହନ୍ତି, ଭଗବାନଙ୍କର ସମସ୍ତେ ପୁତ୍ର, ପିତାହମ ସେ ଜଗତୁ ମାତା ଧାତା ପିତାମହ ଏସବୁ ଭଗବାନ ନିଜେ କହିଛନ୍ତି। କିନ୍ତୁ ତଥାପି ସେ ଭଗବାନ ହେଲେ ମଧ୍ୟ ତାଙ୍କର ଯେଉଁମାନେ ତାଙ୍କ ସହିତ ବାତ୍ସଲ୍ୟ ରସର ସମ୍ବନ୍ଧିତ ତାଙ୍କ ପୁତ୍ର ହୋଇକରି ସେ ଆସନ୍ତି, ବସୁଦେବଙ୍କର ପୁତ୍ର ହୋଇକି ଆସିଥିଲେ ଭଗବାନ। ଏ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କେମିତି ତାଙ୍କ ପୁତ୍ର ହୋଇକି ଆସିଥିଲେ, କଂସର ବନ୍ଦୀଶାଳରେ ଭଗବାନ ଆବିର୍ଭାବ ହୋଇଥିଲେ, ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ଏବଂ ଯଦିଓ ସେ ଜଣେ ବ୍ୟକ୍ତି କିନ୍ତୁ ସେ ବିଷ୍ଣବେ, ଏ ଭଗବାନ ପାଖରେ ସବୁ ବିରୋଧ ତତ୍ତ୍ୱ ସବୁ ରହିଛି। ଏକାଧାରରେ ଜଣେ ଗରମ ବ୍ୟକ୍ତି ଯଦି ଗରମ ହୋଇଥିବ ବା ଜଣେ ଗୋଟେ ବସ୍ତୁ ଗୋଟେ ଗରମ ହୋଇଥିବ ବସ୍ତୁ ସେଇଟା ଥଣ୍ଡା ହୋଇପାରିବ ନାହିଁ। ଗୋଟେ ଥଣ୍ଡା ବସ୍ତୁ ଆଇସ୍କ୍ରିମ୍ ବା ଆଇସ୍ ଥଣ୍ଡା ବସ୍ତୁ ସେଇଟା ଗରମ ହୋଇପାରିବ ନାହିଁ, ଗରମ ହେଲେ ସେଇଟା ତରଳିଯିବ, ରହିବ ନାହିଁ। କିନ୍ତୁ ଭଗବାନ ଏଭଳି ବସ୍ତୁ ସେ ଏକାଧାରରେ ବିରୋଧ ବସ୍ତୁ ତାଙ୍କ ପାଖରେ ରହିଛି, ଏକାଧାରରେ ଗରମ ପୁଣି ଏକାଧାରରେ ଥଣ୍ଡା। ସେଭଳି ଭାବରେ ସେ ଯଦିଓ ଜଣେ ବ୍ୟକ୍ତି କିନ୍ତୁ ସେ ବିଷ୍ଣୁବେ ସବୁଆଡ଼େ ବିଦ୍ୟମାନ, ସେ ସର୍ବତ୍ର ବିଦ୍ୟମାନ, ନିଜକୁ ବିସ୍ତାର କରିଛନ୍ତି ସେ। ଏ ଭଗବତ ତତ୍ତ୍ୱ ହେଉଛି, ସେଥିପାଇଁ ଭଗବାନ ଚତୁର୍ଥ ଅଧ୍ୟାୟ ଭଗବତ ଗୀତାରେ ଭଗବାନ କହିଲେ ଜନ୍ମ କର୍ମ ଚମେ ଦିବ୍ୟମ। ଭଗବାନଙ୍କ ଜନ୍ମ କର୍ମ ଏସବୁ ଦିବ୍ୟ, ଆମେ ଭୌତିକ ସ୍ତରରେ ଭୌତିକ ବୁଦ୍ଧିରେ ଆମେ ବୁଝିପାରିବା ନାହିଁ। ଏଟାକୁ କହୁଛି ଆବସୋଲ୍ୟୁଟ୍ ନଲେଜ୍। ଆବସୋଲ୍ୟୁଟ୍ କହିଲେ ଇଏ ହେଉଛି ଅଦ୍ୱୟ ଜ୍ଞାନ, ଅଦ୍ୱୟ ଜ୍ଞାନ ଭୌତିକ ଜଗତରେ ଯେଉଁ ଜ୍ଞାନ ଏ ଦ୍ୱୈତ ଜ୍ଞାନ, ରିଲେଟିଭ୍ ନଲେଜ୍। କିନ୍ତୁ ଭଗବତ ସମ୍ବନ୍ଧୀୟ ଜ୍ଞାନ ହେଉଛି ଆବସୋଲ୍ୟୁଟ୍ ନଲେଜ୍, ଅଦ୍ୱୟ ଜ୍ଞାନ। ତେଣୁ ଇଏ ହେଉଛି ଦିବ୍ୟ, ଦିବ୍ୟ ବସ୍ତୁକୁ ଆମେ ଯଦି ଏଇଟା ବୁଝିଯିବା ତତ୍ତ୍ୱରେ ତାହେଲେ ଆମ ଜୀବନ ସାର୍ଥକ ହୋଇଯିବ। ଆମେ ଯେତେବେଳେ ଶରୀର ତ୍ୟାଗ କରିବା ଆଉ ଏ ଭୌତିକ ଜଗତକୁ ଆସିବା ନାହିଁ, ଭଗବତ ଧାମକୁ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନଙ୍କର ଏସବୁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ଏସବୁ ଜାଣିବା ପାଇଁ, ଏବଂ ଏସବୁ ଜାଣିଲେ ଭଗବାନଙ୍କର ତତ୍ତ୍ୱକୁ ଜାଣିଲେ ଭଗବତ ତତ୍ତ୍ୱକୁ ତାହେଲେ ଆମ ମନୁଷ୍ୟ ଜନ୍ମ ସାର୍ଥକ ହେବ। ସେଥିପାଇଁ ଆମର ଇସ୍କନରେ ଯେତେ ସେଣ୍ଟର ଅଛି ପୃଥିବୀ ପୃଥିପୃଷ୍ଠରେ ସବୁଠେଇ ଆମର ସକାଳ 8-9 ଭାଗବତ କଥା ହେଉଛି, ଭଗବତ ତତ୍ତ୍ୱକୁ ପ୍ରକାଶ କରାଯାଉଛି। ବ୍ୟାସଦେବ ଯିଏକି ସମସ୍ତ ଶାସ୍ତ୍ର ରଚନା କଲେ, ଇଏ ଭଗବାନଙ୍କ ଜଣେ ଅବତାର, ଏବଂ ବହୁତ ବେଦ ଉପନିଷଦ ପୁରାଣ ସବୁ ରଚନା କଲେ, କିନ୍ତୁ ସବୁ ରଚନା କରିସାରିକି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ। ଲକ୍ଷ ଲକ୍ଷ ଶ୍ଳୋକ ସବୁ ତିଆରି କ'ଣ ରଚନା କଲେ ବା ସବୁ ଥିଲା, ବେଦ ସେ ନୂତନ ଭାବରେ ରଚନା କରିନାହାନ୍ତି, ଏସବୁ ଥିଲା ଭଗବାନଙ୍କ ନିଶ୍ୱାସରୁ ଜାତ ହୋଇଥିଲା ବେଦ। ଅନ୍ୟ ଯୁଗମାନଙ୍କରେ ଲୋକମାନେ ଏତେ ସ୍ମରଣ ଶକ୍ତି ଥିଲା କେବଳ ଶୁଣିକିରି ମନେ ରଖୁଥିଲେ, ତେଣୁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି, ଶୁଣିକିରି ମନେ ରଖୁଥିଲେ। କଳିଯୁଗ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ କମିଯିବ, ସେଥିପାଇଁ ଲିପିବଦ୍ଧ କରାଗଲା। ଅନ୍ୟ ଯୁଗମାନଙ୍କରେ ଲିପିବଦ୍ଧ ହେବାର ଆବଶ୍ୟକତା ନଥିଲା, ସବୁ ଯାହା ଶୁଣି ଦେଉଥିଲେ ମନେ ରଖି ଦେଉଥିଲେ। ବର୍ତ୍ତମାନ ଯେମିତି ଆମର କମ୍ପ୍ୟୁଟରରେ ସବୁ ରହୁଛି, ସବୁ ତା'ର ମେମୋରୀ ରହିଛି, କମ୍ପ୍ୟୁଟର ମେମୋରୀ, ସେହିଭଳି ଭାବରେ ଲୋକମାନଙ୍କର ମେମୋରୀ ଥିଲା, ଯାହା ଥରେ ଶୁଣୁଥିଲେ ମନେ ରଖି ଦେଉଥିଲେ, ଯାହା ଭୁଲୁନଥିଲେ ସେମାନେ। କିନ୍ତୁ କଳିଯୁଗରେ ସବୁ ଭୁଲିଯିବେ, କଳିଯୁଗର ଗତକାଲିର କଥା ଆଜି ଆମେ ଭୁଲିଯିବା, ଏଭଳି ଅବସ୍ଥା ଆସିବ, ଆସୁଛି ବର୍ତ୍ତମାନ କଳିଯୁଗରେ ଏଇ ଅବସ୍ଥା ରହିଛି। ତେଣୁ ଭଗବାନଙ୍କର ସେ ଅବତାର ବ୍ୟାସଦେବ ଆସି ଏଠୁ ଲିପିବଦ୍ଧ କଲେ, ତେଣୁ ସମସ୍ତ ଶାସ୍ତ୍ର ରଚନା କରିସାରି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ। କିନ୍ତୁ ଯେତେବେଳେ ଭାଗବତମ ଶାସ୍ତ୍ର ରଚନା କଲେ ସେତେବେଳେ ସେ ଶାନ୍ତି ପ୍ରାପ୍ତ ହେଲେ। ତେଣୁ ଏଇଥିରୁ ଆମେ ଜାଣିବା ଭାଗବତର ମହାତ୍ମ୍ୟ। ଆମର ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜ ଇସ୍କନର ଗୁରୁ ଯିଏ ଥିଲେ ବୁର୍ଲା ଇସ୍କନ ଭୁବନେଶ୍ୱରରେ, ସେ ଯେତେବେଳେ ଭାଗବତ କଥା କୁହନ୍ତି ଅଧଘଣ୍ଟାଟେ ଭାଗବତଙ୍କର ମଙ୍ଗଳାଚରଣ କରନ୍ତି, ଭାଗବତ ମହାତ୍ମ୍ୟ ପ୍ରକାଶ କରନ୍ତି। ଭାଗବତ ମହାତ୍ମ୍ୟ ବହୁତ ରହିଛି, ଏ ମହାତ୍ମ୍ୟ ନ ଜାଣିଲେ ଆମେ ଭାଗବତକୁ ସାଧାରଣ ପୁରାଣ ବୋଲି ଭାବିଦେବା, ସାଧାରଣ ପୁରାଣ ବୋଲି ଭାବିକରି ଶୁଣିବା, ନା ମହାତ୍ମା ଭାଗବତ ପୁରାଣ ସହିତ କୌଣସି ଗ୍ରନ୍ଥ ସମାନ ନୁହଁ, କୌଣସି ଭଗବାନ ଏବଂ ଭାଗବତ ଭିତରେ କୌଣସି ତଫାତ ନାହିଁ। ତେଣୁ ଭାଗବତ ମହାତ୍ମାକୁ ଆମେ ଏଇଭଳି ଭାବେ ବୁଝିବାକୁ ପଡ଼ିବ। ତେଣୁ ଏଇଠି ଭୂମିଦେବୀ ଭଗବାନଙ୍କ ମହାତ୍ମାକୁ ଜାଣନ୍ତି, ତତ୍ତ୍ୱ ଜାଣନ୍ତି, ତେଣୁ ସେ ପ୍ରକାଶ କରିଛନ୍ତି। ଆ ପୂର୍ବ ଶ୍ଳୋକରେ ଆମେ ଆଲୋଚନା କରୁଥିଲେ ଗତକାଲି, ପୁରୁଷାୟ ଆଦି ବିଜାୟ, ସେ ହେଉଛନ୍ତି ପୁରୁଷ, ପୁରୁଷ କହିଲେ ସେ ହେଉଛନ୍ତି ଉପଭୋଗକାରୀ। ଆମେ ନିଜକୁ ପୁରୁଷ ବୋଲି ଭାବୁଛେ, ପୁରୁଷ ଲୋକ ହେଉ ବା ସ୍ତ୍ରୀ ଲୋକ ହେଉ, ଆମେ ସମସ୍ତେ ଭାବୁଛେ ଉପଭୋଗକାରୀ, ଏ ମାୟାର ଅଧୀନରେ ରହିକରି ଆମେ ଏଇଟା ଭାବୁଛେ। କିନ୍ତୁ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ, ଏବଂ ଭଗବତ ଗୀତା ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ଭଗବାନ କହିଛନ୍ତି, ଯଦି ଆମେ ଜାଣିଯିବା ଭଗବାନ ହେଉଛନ୍ତି ଉପଭୋଗକାରୀ, ତାହେଲେ ଆମେ ଶାନ୍ତିପ୍ରାପ୍ତ ହେବା। ଭୋକ୍ତାରଂ ଜଜ୍ଞତପସାମ ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନାମ ଜ୍ଞାନତା ମାଂ ଶାନ୍ତି ମୁଚ୍ଛତି। ଭଗବାନ ହେଉଛନ୍ତି ଉପଭୋଗକାରୀ ଏବଂ ସବୁକିଛିର ମାଲିକ ସିଏ। ଏଇଟାକୁ ଯଦି ଜାଣିବା, ସିଏ ହେଉଛନ୍ତି ଉପଭୋଗକାରୀ। ଯଜ୍ଞ ଭୁକ୍ତାରମ ଯଜ୍ଞତ ସର୍ବଲୋକ ମହେଶ୍ୱରମ ସମସ୍ତଙ୍କର ସବୁର ହେଉଛନ୍ତି ସେ ମାଲିକ, ଏବଂ ସୁହୃଦଂ ସର୍ବଭୂତାନା ସମସ୍ତଙ୍କର ସେ ହେଉଛନ୍ତି ବନ୍ଧୁ। ଏଇ ତିନୋଟି ଜିନିଷ ଆମେ ଜାଣିଯିବା ଯଦି, ତାହେଲେ ଆମେ ଶାନ୍ତିପ୍ରାପ୍ତ ହେବା। ଶାନ୍ତିପ୍ରାପ୍ତର ଉପାୟ ଭଗବତ ଗୀତାରେ ଭଗବାନ ଦେଇଛନ୍ତି। ଆଜିର ଦୁନିଆରେ ଦେଖନ୍ତୁ କେତେ ଅଶାନ୍ତି ରହିଛି, ସମସ୍ତେ କେହି ଶାନ୍ତିପ୍ରାପ୍ତ ହୋଇପାରୁନାହାନ୍ତି। କାରଣ କ'ଣ ନା, ଭଗବାନଙ୍କ ସହିତ ସେମାନେ ଯୁକ୍ତ ହୋଇନାହାନ୍ତି। ଭଗବତ ଗୀତାରେ ଅଶାନ୍ତିରେ ମଧ୍ୟ ଉପାୟ ଦେଇଛନ୍ତି ଭଗବାନ, ଆପଣ କେମିତି ଅଶାନ୍ତି ପ୍ରାପ୍ତ ହେବେ ତା'ର ମଧ୍ୟ ଉପାୟ ଦେଇଛନ୍ତି। ଆପଣଙ୍କ ଉପରେ ନିର୍ଭର କରୁଛି, ଆପଣ ଶାନ୍ତିପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ନା ଅଶାନ୍ତିପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି। କେହି ଅଶାନ୍ତିପ୍ରାପ୍ତ ହେବା ପାଇଁ ଚାହୁଁନାହାନ୍ତି, କେହି ଦୁଃଖ ପାଇବା ପାଇଁ ଚାହୁଁନାହାନ୍ତି, କିନ୍ତୁ ସେମାନେ ଜାଣିନାହାନ୍ତି କେମିତି ସୁଖ ପାଇବା, କେମିତି ଶାନ୍ତି ପାଇବା। ତେଣୁ ଭଗବତ ଗୀତାରେ ଭଗବାନ କହିଛନ୍ତି, କେମିତି ଜଣେ ଅଶାନ୍ତିପ୍ରାପ୍ତ ହେବ, କେମିତି ଜଣେ ଦୁଃଖ ପ୍ରାପ୍ତ ହେବ। ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନ ଚା ଯୁକ୍ତସ୍ୟ ଭାବନା ନ ଚା ଭାବ ହେତ ଶାନ୍ତି ଅଶାନ୍ତସ୍ୟ କୁତଃ ସୁଖମ୍। ଆମର ଯଦି ମନ ବୁଦ୍ଧି ଏସବୁ ଭଗବାନଙ୍କ ସହିତ ଯୁକ୍ତ ନ କରିବା, ତାହେଲେ ଆମେ ଶାନ୍ତିପ୍ରାପ୍ତ ହୋଇପାରିବା ନାହିଁ। ଅଶାନ୍ତି ପ୍ରାପ୍ତ ହେବାର ଉପାୟ ମଧ୍ୟ ଭଗବାନ ଦେଇଛନ୍ତି ଭଗବତ ଗୀତାରେ। ତେଣୁ ଅଶାନ୍ତି ଯେଉଁମାନେ ଅଶାନ୍ତ ହୋଇଛନ୍ତି, ଅଶାନ୍ତ ରହିଛନ୍ତି, ସେମାନେ କେମିତି ସୁଖପ୍ରାପ୍ତ ହେବେ, ଅଶାନ୍ତସ୍ୟ କୁତଃ ସୁଖମ୍। ତେଣୁ ଶାନ୍ତିପ୍ରାପ୍ତ ହେବା ଉପାୟ ଭଗବାନ ଦେଇଛନ୍ତି। ଜଣେ ଆମେ ଯଦି ଏହିଭଳି ଭାବରେ ଜୀବନଯାପନ କରିବା, ତାହେଲେ ଆମେ ଶାନ୍ତିପ୍ରାପ୍ତ ହେବା। ଶାନ୍ତିପ୍ରାପ୍ତ ହେଲେ ସୁଖ ପ୍ରାପ୍ତ ହେବା। କେହି ଚାହୁଁନାହାନ୍ତି ଦୁଃଖରେ ରହିବା ପାଇଁ, କିନ୍ତୁ ଜାଣନ୍ତି ନାହିଁ କେମିତି ଜଣେ ସୁଖ ପ୍ରାପ୍ତ ହେବ। ବହୁତ ସମସ୍ତେ ଚେଷ୍ଟା କରୁଛନ୍ତି ସୁଖ ପାଇବା ପାଇଁ। ଭାଗବତ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ମୈତ୍ରେୟ ମୁନିଙ୍କୁ କହୁଛନ୍ତି ଏକଥା ବିଦୁର, ବିଦୁର ମୈତ୍ରେୟ ସମ୍ବାଦ ରହିଛି। ହରିଦ୍ୱାରରେ ଏଇ ସବୁ ଘଟଣାଟି ହୋଇଥିଲା। ଭାଗବତରେ ବହୁତ ସମ୍ବାଦ ରହିଛି, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ବିଦୁର ମୈତ୍ରେୟ ସମ୍ବାଦ ରହିଛି। ସେଇଠି ସେ କହୁଛନ୍ତି, ସମସ୍ତେ ଚାହୁଁଛନ୍ତି ସୁଖ ପାଇବା ପାଇଁ। ସୁଖାୟ କର୍ମାଣି କରୋତି ଲୋକେ ନ ତେଇ ସୁଖଂ ବାନ୍ୟଦୁପାରମଂ ବା ବିନ୍ଦେତ ଭୂୟ ତତ ଏବ ଦୁଃଖ ଯଦତ୍ର ଦୁଃଖଂ ଯଦତ୍ର ଯୁକ୍ତଂ ଭଗବାନ ବଧେନ। ସୁଖାୟ କର୍ମାଣି କରୋତି ଲୋକେ, ଆଜି ପୃଥିବୀରେ ଯେତେ ଲୋକ ଅଛନ୍ତି ସକାଳଠୁ ଏ ପର୍ଯ୍ୟନ୍ତ ସମସ୍ତେ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି, ସୁଖାୟ କର୍ମାଣି କରୋତି ଲୋକେ, କିନ୍ତୁ ନ ଦେଇ ସୁଖଂ ବା ଅନ୍ୟ ଦୁପାରମ୍ ବା ସେମାନେ ସୁଖପ୍ରାପ୍ତ ହୋଇପାରନ୍ତି ନାହିଁ, ବା ଏ ଦୁଃଖରୁ ମଧ୍ୟ ନିବୃତ୍ତ ହୋଇପାରନ୍ତି ନାହିଁ, ଅନ୍ୟ ଦୁପାରମ୍ ବା ତେଣୁ ନ ଦେଇ ସୁଖଂ ବା ଅନ୍ୟ ଦୁପାରମ୍ ବା ଯଦତ୍ର ଯୁକ୍ତଂ ଭଗବାନ ବଧେନ। କେମିତି ଜଣେ ସୁଖ ପ୍ରାପ୍ତ ହୋଇପାରିବ ସେଇଟା ଆମକୁ କୁହନ୍ତୁ, ଭଗବାନ ବଧେନ ଆମ କ'ଣ ମୈତ୍ର ମୁନିଙ୍କୁ ପଚାରୁଛନ୍ତି। ଇଏ ବିଦୁର ସବୁବେଳେ ସୁଖରେ ଥିଲେ, କାରଣ ସେ ଭଗବାନଙ୍କର ଜଣେ ମହାଜନ, ବିଦୁର ହେଉଛନ୍ତି ଜଣେ ମହାଜନ। ସେମାନେ ମହାଜନ ମାନେ ସେମାନେ ଭଗବାନ କେବେ ଭୁଲି ଯାଆନ୍ତି ନାହିଁ, ଭଗବାନ ସବୁବେଳେ ସହିତ ସବୁବେଳେ ଯୁକ୍ତ ହୋଇକି ରହିଛନ୍ତି। କିନ୍ତୁ ସେ ଆମମାନଙ୍କ ଭଳି ବଦ୍ଧ ଯୁବମାନଙ୍କ ପାଇଁ ପ୍ରଶ୍ନ ପଚାରିଛନ୍ତି। ଭଗବତ ଗୀତାରେ ଆମେ ଦେଖିବା ଅର୍ଜୁନ ଜଣେ ମହାନ ବ୍ୟକ୍ତି, ସିଏ ମଧ୍ୟ ଜଣେ ମହାତ୍ମା, ସିଏ ଭଗବାନଙ୍କ ପାର୍ଷଦ ସିଏ, କିନ୍ତୁ ଆମମାନଙ୍କ ପାଇଁ ସେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ଆମ ପାଇଁ ଏସବୁ ଜ୍ଞାନ ଦିଆଯାଉଛି ବଦ୍ଧଜୀବମାନଙ୍କ ପାଇଁ। ତେଣୁ ଏଠି ଯେଉଁ କହୁଛନ୍ତି ପୁରୁଷାୟ ଆଦି ବିଜାୟ, ପୃଥିବୀ ଦେବୀ ଭଗବାନଙ୍କୁ ସ୍ତୁତି କରିଥିଲେ, ଗତକାଲି ଆମେ ଆଲୋଚନା କରିଥିଲେ, ପୁରୁଷାୟ ସିଏ ହେଉଛନ୍ତି ପୁରୁଷ, ସିଏ ହେଉଛନ୍ତି ଉପଭୋଗକାରୀ, ଏବଂ ସିଏ ହେଉଛନ୍ତି ଆଦି ବିଜାୟ, ସବୁକିଛିର ସବୁ କାରଣର କାରଣ ହେଉଛନ୍ତି ସେ ଭଗବାନ ଆଦି ବିଜାୟ, ଏବଂ ପୂର୍ଣ୍ଣ ବୋଧାୟ ତେ ନମ, ପୂର୍ଣ୍ଣ ଜ୍ଞାନ ତାଙ୍କ ପାଖରେ ରହିଛି। ତେଣୁ ଏହିଭଳି ଭାବରେ ସ୍ତୁତି କରି ଭଗବାନଙ୍କୁ ସେ ପ୍ରଣାମ କରୁଛନ୍ତି। ତେଣୁ ଏ ଶ୍ଳୋକଟି ଆମେ ଗତକାଲି କହିଥିଲେ, ବର୍ତ୍ତମାନ ଆମେ ପାଠ କରିବା 28 ଶ୍ଳୋକ। ଏ ଶ୍ଳୋକରେ କହୁଛନ୍ତି, ଏ ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ, ତେଣୁ ଏ ଶ୍ଳୋକ ବେଶୀ ଆଲୋଚନା କରିବା ନାହିଁ। ତେଣୁ ବର୍ତ୍ତମାନଙ୍କୁ ଅଜାୟ ଜନୈତ୍ରେୟସ୍ୟ, ଯଦିଓ ସେ ପୂର୍ଣ୍ଣ ଜ୍ଞାନ ସେ ଯଦି ପୁତ୍ର ରୂପେ ଆସିଛନ୍ତି, ଭଗବାନ ବସୁଦେବଙ୍କ ପୁତ୍ର ରୂପରେ ଆସିଛନ୍ତି, ନନ୍ଦଙ୍କର ପୁତ୍ର ରୂପରେ ଆସିଛନ୍ତି, ଏହିଭଳି ଭାବରେ ଭଗବାନଙ୍କର ବିଭିନ୍ନ ଲୀଳାରେ ବିଭିନ୍ନ ଅବତାରରେ ତାଙ୍କ ପିତାଙ୍କୁ ଗ୍ରହଣ କରି ଆସିଛନ୍ତି। ଯେମିତି ଭଗବାନ ରାମଚନ୍ଦ୍ର ଦଶରଥଙ୍କ ପୁତ୍ର ରୂପରେ ଆସିଥିଲେ, ବାମନ ଦେବ ଅଦିତି ଏବଂ କଶ୍ୟପଙ୍କ ପୁତ୍ର ରୂପରେ ଆସିଥିଲେ, ଜଣେ ପିତା ଗ୍ରହଣ କରୁଛନ୍ତି, ସେ ଜନ୍ମଗ୍ରହଣ କରୁଛନ୍ତି। ତେଣୁ ଯଦି ଭଗବାନ ପୃଥିବୀ ଦେବୀ ଯେତେବେଳେ ସ୍ତୁତି କରୁଛନ୍ତି, ଭଗବାନ ମଧ୍ୟ କିଛି କହୁନାହାନ୍ତି ଯଦିଓ, କିନ୍ତୁ ମନରେ ସବୁ ଭାବନା ଚାଲିଛି। ଏ ଭାବନା ସବୁକୁ ଆଚାର୍ଯ୍ୟମାନେ ଟୀକାରେ ସବୁ କହିଛନ୍ତି। ଯଦି ଜଣେ ଆଚାର୍ଯ୍ୟ କହୁଛନ୍ତି, କିନ୍ତୁ ଭଗବାନ କହିବେ ମୁଁ ତ ଜନ୍ମ ହୋଇଛି ଆଉ ମୋର କ'ଣ ଜନ୍ମ ନାହିଁ ବୋଲି କହୁଛ, ନା ନା ଆପଣ ଜନ୍ମ ହେଲେ ମଧ୍ୟ ଅଜ, ଆପଣ ଅଜ, ଆପଣ ଜନ୍ମ ନାହିଁ। ଭଗବତ ଗୀତାରେ ଭଗବାନ କହିଲେ ନା ଚତୁର୍ଥ ଅଧ୍ୟାୟରେ, ଆଜୋପି ସନ୍ ଭାତ୍ମା ଭୂତାନାମୀଶ୍ୱର ପି ସନ୍ ପ୍ରକୃତି ସମ ଅଧିଷ୍ଠାୟ ସମ୍ଭବାମି ଆତ୍ମମାୟା। ଭଗବାନ ଅଜ, ତାଙ୍କର ଜନ୍ମ ନାହିଁ, କିନ୍ତୁ ଅଜ ହେଲେ ମଧ୍ୟ, ଅଭୟାତ୍ମା ହେଲେ ମଧ୍ୟ ସେ ଜନ୍ମଗ୍ରହଣ କରନ୍ତି। ଏ ଭଗବତ ତତ୍ତ୍ୱକୁ ବୁଝିବାକୁ ପଡ଼ିବ। ତେଣୁ ଏଠି ମଧ୍ୟ ଭୂମି ଦେବୀ ଭଗବାନଙ୍କୁ କହୁଛନ୍ତି, ଅଜାୟ ଆପଣ ହେଉଛନ୍ତି ଅଜ, ମୁଁ ଆପଣଙ୍କୁ ପ୍ରଣାମ କରୁଛି, ଅଜାୟ ମୁଁ ଆପଣଙ୍କୁ ପ୍ରଣାମ କରୁଛି, ଆପଣ ଅଜ, ଆପଣ ଜନ୍ମ ନାହିଁ। ଜନ୍ମ ଆମର ତୃତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟ ଗୋଟେ ସୁନ୍ଦର ଶ୍ଳୋକ ରହିଛନ୍ତି, ବିଦୁର ଏକଥା କହୁଛନ୍ତି ଭଗବାନଙ୍କୁ, ବିଦୁର ହଁ ଉଦ୍ଧବ କହୁଛନ୍ତି ଭଗବାନଙ୍କ ବିଷୟରେ ଏଇଭଳି ଭାବରେ କହୁଛନ୍ତି, ଉଦ୍ଧବ କହୁଛନ୍ତି ବିଦୁରଙ୍କୁ ଯେ ଠିକ ଲାଗି କହୁଛନ୍ତି, ଯେ କ'ଣ ନା ଭଗବାନ ଯଦିଓ ତାଙ୍କର ଜନ୍ମ ନାହିଁ, କିନ୍ତୁ ସେ ଜନ୍ମ ନେଉଛନ୍ତି। ବହୁତ ସୁନ୍ଦର ଶ୍ଳୋକଟେ, କର୍ମାଣି ଅନ୍ୟସ୍ୟ ଭବ ଭବସ୍ୟତେ ଦୁର୍ଗାଶ୍ରଥାରି ଭୟାତ୍ ପଳାୟନମ କାଳାତ୍ମନ ଯତ୍ ପ୍ରମଦା ଯଥାଶ୍ରମ ସ୍ୱାତ୍ମନ ରଥେ ଖିଦ୍ୟତେ ଧୀର୍ବିଧାମ୍ୟ। ଏପଟୁ ନାମ କୀର୍ତ୍ତନ କରୁ,
ହରେ କୃଷ୍ଣ 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 ହରେ
ହରେ ହରେ ହରେ ରାମ ହରେ ରାମ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହେ ରାମ 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 ହରେ। ତେଣୁ ଏ ଯେଉଁ ରହିଛନ୍ତି ଉଦ୍ଧବ ବିଦୁରଙ୍କୁ କହୁଛନ୍ତି, ଭଗବାନଙ୍କ ବିଷୟରେ କହୁଛନ୍ତି, ସବୁ ବିରୋଧ ତତ୍ତ୍ୱ ରହିଛି ଭଗବାନ ପାଖରେ, ତେଣୁ ଆମେ ବୁଝିପାରିବା ନାହିଁ ଏସବୁ ତତ୍ତ୍ୱକୁ। ସେ କହୁଛନ୍ତି ଭଗବାନ ଆଶ୍ଚର୍ଯ୍ୟ ହିଁ କହୁଛନ୍ତି ଉଦ୍ଧବ ବିଦୁରଙ୍କୁ, ଭଗବତ ତତ୍ତ୍ୱ ଏଭଳି, କର୍ମାଣି ଅନ୍ୟସ୍ୟ ଭବ ଭବସ୍ୟତେ, ଭଗବାନ ଯେଉଁ କର୍ମ କରୁଛନ୍ତି ଆମେ ଯେଉଁ କର୍ମ କରୁଛେ ତା ଭିତରେ ତଫାତ୍ ହେଉଛି କ'ଣ ନା, ଆମେ ଯେଉଁ କର୍ମ କରୁଛେ ଅଧିକାଂଶ ଲୋକ ଏହିଭଳି ଭାବରେ କର୍ମ କରୁ, କର୍ମାଣି କର୍ମ ନେବା ଅଧିକାର ଅସ୍ତେ, ଏ ଯେଉଁ ସାଧାରଣତଃ ସେମାନେ ଯେଉଁ କର୍ମ କରୁଛନ୍ତି ଫଳକୁ ଆଶା ରଖି କର୍ମ କରୁଛନ୍ତି, କେହି ଫଳକୁ ଆଶା ନ ରଖି କର୍ମ କରୁନାହାନ୍ତି, ଯିଏ କ'ଣ ଯେକୌଣସି କର୍ମ କରୁଛନ୍ତି ତା'ର ଫଳ ପାଇବା ପାଇଁ ଚାହୁଁଛନ୍ତି, କିନ୍ତୁ ଭଗବାନ ଯେଉଁ କର୍ମ କରୁଛନ୍ତି ତାଙ୍କର କୌଣସି ଆବଶ୍ୟକତା ନାହିଁ, କୌଣସି ଇଚ୍ଛା ନାହିଁ, ଏଇଟା ମୋର ଦରକାର ସେଥିପାଇଁ ମୁଁ କର୍ମ କରିବି ନା, କର୍ମାଣି ଅନିହସ୍ୟ, ତାଙ୍କର କୌଣସି ଇଚ୍ଛା ନାହିଁ ଏଇଟା କରିବେ, ଏଇଟା ମାନେ ଆବଶ୍ୟକତା ନାହିଁ କିଛି ତାଙ୍କର, ଏଇଟା ମୁଁ କଲେ ଏଇଟା ପାଇବି, ଏଭଳି କିଛି ଅନିହସ୍ୟ ତାଙ୍କର କୌଣସି ସେ ଇଚ୍ଛା ନାହିଁ ଏଇଟା ମୁଁ ପାଇବି ପାଇଁ ଏଇଟା କରିବି କର୍ମ ନା ଅନିହସ୍ୟ ଭବ ଭବିଷ୍ୟତେ, ଯଦିଓ ସେ ହବ ହବ ତାଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନେଉଛନ୍ତି। ଦୁର୍ଗାଶ୍ରୟ ଥାରି ଭୟାତ ପଳାୟନମ୍ କାଳାତ୍ମନ, ଭଗବାନ ଯଦି କାଳ, ଭଗବାନଙ୍କୁ କାଳ ଭୟ କରନ୍ତି କିନ୍ତୁ ତଥାପି ସିଏ ତାଙ୍କ ଶତ୍ରୁ ଭୟରେ ପଳାୟନ କରିକି ଦୁର୍ଗରେ ଆଶ୍ରୟ ନେଇଛନ୍ତି। ଏଇ ଯେଉଁ ଦ୍ୱାରକା ଗୋଟେ ଦୁର୍ଗ ନିର୍ମାଣ କରିଛନ୍ତି ଭଗବାନ, ଶତ୍ରୁ ଭୟରୁ ଜରାସନ୍ଧ ପାଖରୁ ପଳାୟନ କରିକିରି ଯାଇ ସେଠି ଆଶ୍ରୟ ନେଇଛନ୍ତି। ଦୁର୍ଗାଶ୍ରୟ ଥାରି ଭୟାତ ପଳାୟନ କାଳାତ୍ମନ ଯତ୍ ପ୍ରମଦା ଯଥାଶ୍ରୟ ସ୍ୱାତ୍ମନରତେ, ଯଦିଓ ସେ ଆତ୍ମର ଆତ୍ମାରାମ ସେ କିନ୍ତୁ ସେ ପ୍ରମଦା ଯଥାଶ୍ରୟ 16108 ରାଣୀଙ୍କୁ ବିବାହ କରୁଛନ୍ତି ଏବଂ ବୃନ୍ଦାବନରେ ଅନେକ ଗୋପୀମାନଙ୍କ ସହିତ ରାସଲୀଳା କରୁଛନ୍ତି, ଯଦିଓ ସେ ଆତ୍ମାରାମ। ତେଣୁ ସ୍ୱାତ୍ମର ଅବଶ୍ୟ ଇଏ ହେଉଛି ଭଗବାନଙ୍କର ତତ୍ତ୍ୱ, ଖିଦ୍ୟତେ ଧୀର୍ବିଧାବ୍ୟ। ତେଣୁ ଉଦ୍ଧବ କହୁଛନ୍ତି ମୋର ଯେଉଁ ଧୀ ରହିଛି, ମୋର ବୁଦ୍ଧି ରହିଛି, ଏ ବିଷୟ ଚିନ୍ତା କଲାବେଳେ ମୋର ବୁଦ୍ଧି କାମ କରୁନାହିଁ। ଭଗବାନ ତତ୍ତ୍ୱ ହେଉଛି ଏଭଳି ଭାବରେ ଧୀର୍ବିଧାବ୍ୟ। ଏଠି ମଧ୍ୟ ସେଇଭଳି ଭାବରେ ପୃଥିବୀ ଦେବୀ ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି ତାଙ୍କର ସେଇଭଳି ଭାବରେ ଯାହାୟ ଜନୈତ୍ରେୟସ୍ୟ, ଯଦିଓ ସେ ଅଜ ତାଙ୍କର ଜନ୍ମ ନାହିଁ ପୁଣି ସେ ଜନ୍ମ ନେଉଛନ୍ତି କିନ୍ତୁ ସେ ସବୁ ଜନୈତ୍ରେ, ଏଇ ଯେତେ ସବୁ ଭୌତିକ ଜଗତରେ ଯାହା ସବୁ ଜନ୍ମଗ୍ରହଣ କରୁଛନ୍ତି ଜନ୍ମାଦିଅସ୍ୟ ଯତ, ସବୁକିଛିର କାରଣ ହେଉଛନ୍ତି ସିଏ, ଯଦି ତାଙ୍କର କୌଣସି ଜନ୍ମ ନାହିଁ କିନ୍ତୁ ସେ ସମସ୍ତଙ୍କ ଜନ୍ମର କାରଣ। ଭୌତିକ ଜଗତରେ ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ମନୁଷ୍ୟ ଇତ୍ୟାଦି ଯେତେ ଯାହା ରହିଛନ୍ତି, ଦେବତା ମନୁଷ୍ୟ ବିଭିନ୍ନ ପ୍ରକାର ଜୀବ ସବୁ ରହିଛନ୍ତି ଭୌତିକ ଜଗତରେ ବ୍ରହ୍ମାଙ୍କଠାରୁ ଆରମ୍ଭ କରିକିରି, କିନ୍ତୁ ଏ ସମସ୍ତଙ୍କୁ ଭଗବାନଙ୍କଠାରୁ ଯାହା ଦେଇଛନ୍ତି, ଭଗବାନ ସେ ଜନ୍ମ ହେବାର ତାଙ୍କ ସବୁ ବ୍ୟବସ୍ଥା କରୁଛନ୍ତି। ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ ସେ କଥା କହିଛନ୍ତି, କହୁଛନ୍ତି କ'ଣ କ'ଣ ମହର୍ଷୟ ସପ୍ତ ପୂର୍ବେ ଚତ୍ୱାରୋ ମନବସ ତଥା ମଦଭାବ ମାନସ ଜାତା ଜୈସାଂ ଲୋକ ଇମାମ ପ୍ରଜା। ଆଗରୁ ଅର୍ଜୁନ କହୁଛନ୍ତି ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ ବିଭୂତି ଯୋଗ ସେ କହୁଛନ୍ତି ମହର୍ଷୟ ସପ୍ତ ପୂର୍ବେ, ପୂର୍ବରୁ ଏ ସୃଷ୍ଟିର ଆରମ୍ଭରେ ସପ୍ତ ମହର୍ଷି ଆସିଥିଲେ, 7 ମହର୍ଷି ପ୍ରତି ମନୁଙ୍କ ସମୟରେ 7 ଋଷି ହୁଅନ୍ତି ସପ୍ତର୍ଷି। ମହର୍ଷୟ ସପ୍ତ ପୂର୍ବେ ଚତ୍ୱାର ମନବସ ତଥା, 4 ଯେଉଁ ବ୍ରହ୍ମାଙ୍କର 4 ପୁତ୍ର ସନକ ସନାତନ ସନନ୍ଦନ ସନନ୍ଦ କୁମାର ଏ ଭଗବାନଙ୍କଠାରୁ ସବୁ ଆସିଛନ୍ତି। ମନବ ବ୍ରହ୍ମାଙ୍କର ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସନ୍ତି, ଏସବୁ ମନୁମାନେ ଏ ଭଗବାନଙ୍କଠାରୁ ଆସୁଛନ୍ତି ଚତ୍ୱାର ମନବସ୍ତତା। ମଦ୍ଭାବ ମାନସ ଜାତା, ଭଗବାନଙ୍କର ମନୁରେ ଏମାନେ ସବୁ ଜାତ ହେଉଛନ୍ତି ମଦ୍ଭାବ ମଦ୍ଭାବ ମାନସ ଜାତା ଯେସାଂ ଲୋକ ଇମାମ ପ୍ରଜା, ସେମାନେ ସବୁ ପ୍ରଜାପତି ହେଇଯାଇଛନ୍ତି ବର୍ତ୍ତମାନ, ତାଙ୍କଠାରୁ ସବୁ ପ୍ରଜାମାନେ ସୃଷ୍ଟି ହେଉଛନ୍ତି। ଏଇଟାକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ଏ ତାଙ୍ଗ ବିଭୂତି ଯୋଗ ମମ ଯ ବ୍ୟତୀତ ତତ୍ତ୍ୱତଃ ସୋ ଅବିକଳ୍ପେନ ଯୋଗେନ ଯୁଜ୍ୟତନାତ୍ର ସଂଶୟ, ଏଇଟାକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ତାଙ୍କର କୌଣସି ଆଉ ଅନ୍ୟ କୌଣସି ବିକଳ୍ପ ନାହିଁ, ଭଗବାନଙ୍କୁ ଭଗବାନଙ୍କୁ ସେ ଭଜନ କରିବେ, ସୋ ଅବିକଳ୍ପେନ ତତ୍ତ୍ୱ ଯୁଜ୍ୟତନାତ୍ର ଏଥିରେ କୌଣସି ସନ୍ଦେହ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ହରେ ହରେ। ତେଣୁ ଏଇଭଳି ସବୁ ତତ୍ତ୍ୱ ରହିଛି ଭଗବାନଙ୍କଠାରୁ ସମସ୍ତେ ଆସୁଛନ୍ତି, ଭଗବାନଙ୍କଠାରୁ ବ୍ରହ୍ମା ଆସିଲେ। ଭଗବାନ ଏଭଳି ଜଣେ ବ୍ୟକ୍ତିକୁ ସୃଷ୍ଟି କଲେ ଉପଯୁକ୍ତ ଜୀବ, ଏମିତି କ'ଣ ଏତେ ସୁଦକ୍ଷ ବା ଏତେ ଜ୍ଞାନୀ ବ୍ୟକ୍ତିକୁ ଜଣେ ସୃଷ୍ଟି କଲେ ବା ଏତେ ଶକ୍ତିଶାଳୀ ବ୍ୟକ୍ତିକୁ ତାଙ୍କ ପୁତ୍ର ରୂପରେ ସୃଷ୍ଟି କଲେ ଯିଏକି ଆଉ ସବୁ ସୃଷ୍ଟି କରୁଛନ୍ତି, ସେ ନିଜେ ସୃଷ୍ଟି କରିବା ଦରକାର ନାହିଁ, ବ୍ରହ୍ମାଙ୍କଠାରୁ ସୃଷ୍ଟି ବିସ୍ତାର ଚାଲିଛି, ଭଗବାନ ସବୁ ଇନଗ୍ରେଡ଼ିଏଣ୍ଟ ତିଆରି କରିଦେଲେ ଏ ସୃଷ୍ଟିର ଯେଉଁ ମୂଳ ବସ୍ତୁ ସବୁ ଆବଶ୍ୟକତା ଭୂମି ଜଳ ଅଗ୍ନି ବାୟୁ ଆକାଶ ଏବଂ ମନ ବୁଦ୍ଧି ଅହଙ୍କାର ଏ 8 ତତ୍ତ୍ୱକୁ ସୃଷ୍ଟି କଲେ ଭଗବାନ। ଏବଂ ଏହିସବୁ ତତ୍ତ୍ୱକୁ ନେଇକରି ବ୍ରହ୍ମା ତାଙ୍କର ବହୁତ ପ୍ରକାର ସୃଷ୍ଟି କରୁଛନ୍ତି। ବ୍ରହ୍ମା ଏଭଳି ସୃଷ୍ଟି କରୁଛନ୍ତି, ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି ଯେ କିଭଳି ସେ ତତ୍ତ୍ୱ କ'ଣ ତାର ଫର୍ମୁଲା। ଯେମିତି ବ୍ରହ୍ମା ସୃଷ୍ଟି କରିଛନ୍ତି ଆମ ଶରୀରରେ ରକ୍ତ ସୃଷ୍ଟି କରିଛନ୍ତି, କିନ୍ତୁ ବୈଜ୍ଞାନିକମାନେ ସେ ରକ୍ତ କେମିତି ଫର୍ମୁଲା ଜାଣିପାରୁନାହାନ୍ତି ଏପର୍ଯ୍ୟନ୍ତ। ତେଣୁ ଭଗବାନ ମାତ୍ର 4 ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ ବ୍ରହ୍ମାଙ୍କୁ, ଯାହାକୁ କୁହାଯାଏ ଚତୁଃଶ୍ଳୋକୀ ଭାଗବତ ଦ୍ୱିତୀୟ ସ୍କନ୍ଧ 9:32-35। ଏଇ 4 ଶ୍ଳୋକରେ ଭଗବାନ ସବୁ ଜ୍ଞାନ ଦେଇଦେଲେ ବ୍ରହ୍ମାଙ୍କୁ। ଏଭଳି ଜ୍ଞାନ ଆମର ସେ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଆମର ବର୍ତ୍ତମାନ ଯେଉଁମାନେ କ'ଣ ଇଞ୍ଜିନିୟରିଂ ଡିଗ୍ରୀ କରୁଛନ୍ତି 4 ପଢ଼ୁଛନ୍ତି, କିନ୍ତୁ ଭଗବାନ ତାଙ୍କ ପୁତ୍ରକୁ ଇଞ୍ଜିନିୟର କରିବା ପାଇଁ କୌଣସି ଇଞ୍ଜିନିୟରିଂ କଲେଜକୁ ପଠାଇଲେ ନାହିଁ, ନିଜେ ସେ ଜ୍ଞାନ ଦେଲେ। ସେ ପୁଣି ମୁଖରେ କହିଲେ ନାହିଁ, ତାଙ୍କ ହୃଦୟରେ ସେ ସବୁ ଜ୍ଞାନ ପ୍ରେରଣ କରିଦେଲେ ବଂଶୀ ମାଧ୍ୟମରେ। ଏସବୁ କଥା ବର୍ଣ୍ଣନା କରାଯାଇଛି। ଏଇ 4 ଶ୍ଳୋକରେ ବ୍ରହ୍ମା ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ। ଏଇ 4 ଶ୍ଳୋକକୁ ଯଦି ବିସ୍ତାର କରାଯିବ, ସିଏ ହେଉଛନ୍ତି ଭାଗବତର 18,000 ଶ୍ଳୋକ। 4 ଶ୍ଳୋକର ବିସ୍ତାର ହେଉଛନ୍ତି 18,000 ଶ୍ଳୋକ। ତେଣୁ ଇଏ ବ୍ରହ୍ମା ସୃଷ୍ଟି କଲେ, ବ୍ରହ୍ମା ସବୁ ଅନ୍ୟ ସବୁ ସୃଷ୍ଟି କରୁଛନ୍ତି, ବ୍ରହ୍ମା ଆମକୁ ସୃଷ୍ଟି କରୁଛି, ଆମେ ମଧ୍ୟ ପ୍ରଜା ସୃଷ୍ଟି କରୁଛେ। ଏଇଭଳି ଭଗବାନ ସୃଷ୍ଟିର ହେଉଛି ଇଏ ହେଉଛି କ'ଣ, ଇଏ ହେଉଛି ଗୋଟେ ପ୍ରକାର କ'ଣ ତତ୍ତ୍ୱ ଯାହା ଏସବୁ ଭଗବାନ ଯାହାକୁ ସୃଷ୍ଟି କରୁଛନ୍ତି ସିଏ ମଧ୍ୟ ସୃଷ୍ଟି କରୁଛନ୍ତି। ବ୍ରହ୍ମାଙ୍କୁ ସୃଷ୍ଟି କଲେ ବ୍ରହ୍ମା ମଧ୍ୟ ସୃଷ୍ଟି କରୁଛନ୍ତି, ବ୍ରହ୍ମା ଅନେକ ଜୀବକୁ ସୃଷ୍ଟି କରୁଛନ୍ତି, ସେମାନେ ମଧ୍ୟ ସୃଷ୍ଟି କରୁଛନ୍ତି, ସେମାନେ ସୃଷ୍ଟି ତାଙ୍କର ସୃଷ୍ଟିର ସୃଷ୍ଟି ହେଉଛି, ସେ ସୃଷ୍ଟି ମଧ୍ୟ ପୁଣି ସୃଷ୍ଟି କରୁଛନ୍ତି, ଏଇଭଳି ଭାବରେ ସମସ୍ତେ ସୃଷ୍ଟି କରୁଛନ୍ତି। ଏ ଭଗବାନଙ୍କର ଏଇଭଳି ଭାବରେ ବ୍ୟବସ୍ଥା କରିଛନ୍ତି, ସୃଷ୍ଟି କରିବା ପ୍ରକ୍ରିୟା କରିଛନ୍ତି ଭଗବାନ। ତେଣୁ ଇଏ ହେଉଛି ଅଜାୟ ଜନୈତ୍ରୀ ଅଶ୍ୟ କହିଲେ ଏ ଭୌତିକ ଜଗତ, ଏ ଭୌତିକ ଜଗତ ସୃଷ୍ଟି ହେଉଛି, ଚିତ୍ ଜଗତର ସୃଷ୍ଟି ହୁଏ ନାହିଁ, ଚିତ୍ ଜଗତ ସବୁବେଳେ ପାଇଁ ରହିଛି। କିନ୍ତୁ ଭୌତିକ ଜଗତ ସୃଷ୍ଟି ହେଉଛି, ସୃଷ୍ଟି ସ୍ଥିତି ପ୍ରଳୟ ଏଇଭଳି ଭାବରେ ଭୌତିକ ଜଗତ ଚାଲିଛି, ସୃଷ୍ଟି ସ୍ଥିତି ପ୍ରଳୟ ଚାଲିଛି। ତେଣୁ ଇଏ ଅଶ୍ୟ କହିଲେ ଏ ଭୌତିକ ଜଗତ ଭୂମି କହୁଛନ୍ତି, ଅଜାୟ ଜନୈତ୍ରୀ ଅଶ୍ୟ ବ୍ରହ୍ମଣେ ଅନନ୍ତ ସତ୍ତେ, ଏବଂ ସିଏ ହେଉଛନ୍ତି ବ୍ରହ୍ମଣ। ବ୍ରହ୍ମ ବ୍ରହ୍ମ ଶବ୍ଦ କହିଲେ ବ୍ରହ୍ମ ଶବ୍ଦର ମୁଖ୍ୟ ଅର୍ଥ ହେଉଛି ଭଗବାନ, ବ୍ରହ୍ମ ଶବ୍ଦର ମୁଖ୍ୟ ଅର୍ଥ ହେଉଛି ଭଗବାନ ବ୍ରହ୍ମଣେ, ଏବଂ ଅନନ୍ତ ଶକ୍ତି ଭଗବାନଙ୍କ ଶକ୍ତି। ଆମେ ଯଦି କହିବା ମାୟାବାଦୀମାନେ ଏଇଟା ବୁଝିପାରନ୍ତି ନାହିଁ, ମାୟାବାଦୀମାନେ କହନ୍ତି ଭଗବାନ ସୃଷ୍ଟି ହୋଇଥିଲେ, ଏସବୁ ସୃଷ୍ଟି ବିସ୍ତାର କରିଦେଲେ, ଆଉ ଭଗବାନ ନାହାନ୍ତି, ଭଗବାନ ଅବ୍ୟକ୍ତ ହୋଇଗଲେ। ଯେମିତି ଆମେ ଦେଖୁଛେ ଆମ ପାଖରେ 100 ଅଛି, ଆମେ ତାକୁ ଖର୍ଚ୍ଚ କରିଦେଉଛେ, ବା ଗୋଟେ କାଗଜ ଖଣ୍ଡେ ଅଛି ଆମର, ଏଇଟାକୁ ଯଦି ଆମେ ଚିରିଦେବା, ଖଣ୍ଡ ଖଣ୍ଡ କରି ଚିରିଦେବା, ତାହେଲେ ଆଉ ସେ କାଗଜ ଖଣ୍ଡ ରହିବ ନାହିଁ। କିନ୍ତୁ ଏ ଭୌତିକ ଉଦାହରଣ, ଭଗବାନ ଏଭଳି ବସ୍ତୁ, ତାଙ୍କ ପାଖରୁ ଯେତେ ବସ୍ତୁ ସୃଷ୍ଟି ହେଲେ ମଧ୍ୟ ସେ ପୂର୍ଣ୍ଣ ହୋଇକି ରହନ୍ତି, ସେ ହେଉଛି ପୂର୍ଣ୍ଣ ବସ୍ତୁ। ସେଥିପାଇଁ ଈଶୋପନିଷଦରେ ଏ ପ୍ରଥମ ମନ୍ତ୍ରଟି ରହିଛି, ଓଂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୋଦଚ୍ୟତେ ପୂର୍ଣ୍ଣସ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତେ। ସେ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣଙ୍କ ପାଖରୁ ପୂର୍ଣ୍ଣ ଚାଲିଗଲେ ମଧ୍ୟ ପୂର୍ଣ୍ଣ ରହିବେ। ଆମର ଶ୍ରୀମଦ୍ ଶ୍ରୀଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ସେ କହନ୍ତି, ଇଏ ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ। ଆମେ ଯେଉଁ ଗଣିତ ପଢ଼ୁଛେ, 1 ମିଶିଲେ 2 ହେବ, ବା 1 ଚାଲିଗଲେ 0 ହୋଇଯିବ, କିନ୍ତୁ ଇଏ ସ୍ପିରିଚୁଆଲ ମ୍ୟାଥମେଟିକ୍ସ ଏମିତି 1 ମିଶିଲେ ମଧ୍ୟ 1, 1 ଚାଲିଗଲେ ମଧ୍ୟ 1, ଏ ସ୍ପିରିଚୁଆଲ ମ୍ୟାଥମେଟିକ୍ସ, ଇଏ ବୁଝିବାକୁ ପଡ଼ିବ। ତେଣୁ ସେହିଭଳି ଭାବରେ ବ୍ରହ୍ମା, ବ୍ରହ୍ମା ହେଉଛି ପୂର୍ଣ୍ଣ ବସ୍ତୁ, ପୂର୍ଣ୍ଣରୁ ଏ କେତେ ସୃଷ୍ଟି ହେଉଛି, କେତେ ବହୁତ ଜଗତ ସୃଷ୍ଟି ହେଉଛି, କିନ୍ତୁ ଏ ଜଗତ ସୃଷ୍ଟି ହୋଇଗଲା ପରେ ତାଙ୍କର ଶକ୍ତି ଚାଲିଗଲା, ତା ନୁହଁ, ସେ ସେ ପୂର୍ଣ୍ଣ ବ୍ରହ୍ମ ହୋଇକି ରହିଛନ୍ତି ବ୍ରହ୍ମଣ ଅନନ୍ତ ଶକ୍ତି, ଅନନ୍ତ ଶକ୍ତି ଆମେ କହିପାରିବା ନାହିଁ କେତେ ଶକ୍ତି ତାଙ୍କର ରହିଛି, ଏତିକି ଶକ୍ତି ତାଙ୍କର ରହିଛି ନା, ଅନନ୍ତ ଶକ୍ତି ଶେଷ ହେବ ନାହିଁ ତାଙ୍କର ଶକ୍ତି। ସୂର୍ଯ୍ୟ
ବୈଜ୍ଞାନିକ ମାନେ ଭାବୁଛନ୍ତି କ'ଣ ନା ସୂର୍ଯ୍ୟ ଜ୍ୱଳନ୍ତ ପିଣ୍ଡ ସେଠି ଗୋଟେ ରହିଛି ଆଉ ଜ୍ୱଳନ୍ତ ଜଳୁ ଜଳି ଜଳିକିରି ଆସ୍ତେ ତାଙ୍କର ଶକ୍ତି ହ୍ରାସ ପାଇଯିବ ଆଉ ତାଙ୍କର ରହିବ ନାହିଁ ଏ ତାପ ପ୍ରଦାନ କରୁଛନ୍ତି ରହିବ ନାହିଁ ଏଇଭଳି ଭାବେ ତାଙ୍କ ଧାରଣା କିନ୍ତୁ ଭଗବାନଙ୍କର ଏ ସୂର୍ଯ୍ୟ ସୃଷ୍ଟି କରିଛନ୍ତି ଏଭଳି ସୃଷ୍ଟି ତିଆରି କରିଛନ୍ତି ସୂର୍ଯ୍ୟ ଅଶେଷ ତେଜ ଭଗବାନଙ୍କ ଶକ୍ତି ଏଭଳି ତାଙ୍କୁ ଦେଇଛନ୍ତି ଅଶେଷ ତେଜ ତାଙ୍କର ରହିଛି ଅଶେଷ ତାପ ବହୁ ଅନାଦି କାଳରୁ ସେ ସୃଷ୍ଟି କରୁଛନ୍ତି ଏ ବହୁତ ଯେତେବେଳେ ସୃଷ୍ଟି ହେଲା ସୃଷ୍ଟି କରୁଛନ୍ତି ମାନେ ସୂର୍ଯ୍ୟ ଆଲୋକ ଦେଉଛନ୍ତି ତାପ ବିତରଣ କରୁଛନ୍ତି ତାପ ବିତରଣ କଲେ ଯେ ତାଙ୍କର ତାପ କମିଗଲା ଆଉ ଶୀତଳତା ପ୍ରାପ୍ତ ହୋଇଗଲେ ତା ନ ସେ ହେଉଛନ୍ତି ଅନନ୍ତ ଶକ୍ତି ସେ ଶେଷ ହେବ ନାହିଁ ସୂର୍ଯ୍ୟ ଏଭଳି ଭଗବାନଙ୍କ ଶକ୍ତିର ଏଭଳି ଶକ୍ତି ରହିଛି ଆଉ ଭଗବାନ କଥା କ'ଣ କହିବା ଅନନ୍ତ ଶକ୍ତି ତାଙ୍କର ରହିଛି ଆମେ ଚିନ୍ତା କରିପାରିବାନି କେତେ ଶକ୍ତି ରହିଛି ତାହେଲେ ଆମର ଯେତେବେଳେ ମହାପ୍ରଭୁ ଏଇଠି ଲୀଳା କରୁଥିଲେ ପୁରୀରେ ଜଗନ୍ନାଥପୁରୀରେ ସବୁ ଥିଲେ ରଥଯାତ୍ରା ସମୟରେ ରଥଯାତ୍ରା ସମୟରେ ଯେଉଁ କ'ଣ ନବଦ୍ୱୀପରୁ ବା ଯେଉଁ ୱେଷ୍ଟ ବେଙ୍ଗଲ ନବଦ୍ୱୀପରୁ ସବୁ ଭକ୍ତମାନେ ଆସନ୍ତି ମହାପ୍ରଭୁଙ୍କ ପାର୍ଷଦମାନେ ବା ତାଙ୍କର ଭକ୍ତମାନେ ସବୁ ନବଦ୍ୱୀପରୁ ଆସନ୍ତି ଯେଉଁ ଆରମ୍ଭ ହୁଏ କ'ଣ କ'ଣ ଆଷାଢ଼ ମାସରେ ଆରମ୍ଭ ହୁଏ ତା ଗୋଟେ ମାସ ପୂର୍ବରୁ ସେମାନେ ଆସନ୍ତି ଜ୍ୟେଷ୍ଠ ମାସରୁ ଆସନ୍ତି ଗୋଟେ ମାସ ଲାଗିଯାଏ ଚାଲି ଚାଲିକି ଆସନ୍ତି ସେମାନେ ବସ୍ ବା ଫ୍ଲାଇଟ୍ ଫ୍ଲାଇଟ୍ ଏସବୁ ନଥିଲା ସେତେବେଳେ ଚାଲି ଚାଲିକି ଆସୁଥିଲେ ଏବଂ ଆସିକରି ଏଠି ଚାରି ମାସ କାଳ ରହନ୍ତି ପୁରୀରେ ଚାରି ମାସ କାଳ ରହନ୍ତି ରଥଯାତ୍ରା ଦେଖନ୍ତି ଆଉ ବିଭିନ୍ନ ପ୍ରକାର ଯାତ୍ରା ସବୁ ଦେଖନ୍ତି ସରିଲା ପରେ ଫେରିଯାଆନ୍ତି ତାଙ୍କର ନବଦ୍ୱୀପକୁ ଫେରିଯାଆନ୍ତି ତେଣୁ ସେଠି ଯିବା ପାଇଁ ଗୋଟେ ମାସ ଲାଗେ ଏଇଭଳି ଭାବରେ ଛଅ ମାସ ସେମାନେ ଏଇଭଳି ଭାବରେ ଭଗବାନଙ୍କ ସହିତ ଶ୍ରୀଯୁକ୍ତ ହୁଅନ୍ତି ଆଉ ଛଅ ମାସ ସେଠି ରୁହନ୍ତି ଏସବୁ ଲୀଳା ବହୁତ ରହିଛି ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଭଳି ଭାବରେ ଭକ୍ତମାନେ ଯେତେବେଳେ ଆସନ୍ତି ଯେତେବେଳେ ବିଦାୟ ନିଅନ୍ତି ମହାପ୍ରଭୁ ତାଙ୍କ ସହିତ ଆଲୋଚନା କରନ୍ତି ଜଣେ ଭକ୍ତ ଥିଲେ ତାଙ୍କ ନାମ ହେଉଛି ବାସୁଦେବ ଦତ୍ତ ବାସୁଦେବ ଦତ୍ତ ଥିଲେ ସେ କହିଲେ ମହାପ୍ରଭୁ ଯେତେବେଳେ ବିଦାୟ ନେଲେ ସେଥିରେ ମହାପ୍ରଭୁ କହୁଛନ୍ତି ପ୍ରଭୁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ଏ ଭୌତିକ ଜଗତରେ ଏ ଭୌତିକ ଜଗତ କହିଲେ ଏ ଖାଲି ପୃଥିବୀ ନୁହଁ ଏଇଭଳି ଭାବରେ 14 ଲୋକ ରହିଛି ବ୍ରହ୍ମ ଲୋକଠାରୁ ଆରମ୍ଭ କରି ପାତାଳ ଲୋକ ପର୍ଯ୍ୟନ୍ତ 14 ଲୋକ ରହିଛି ଏ ସମସ୍ତେ ଆ ବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତିନ ଅର୍ଜୁନ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛନ୍ତି ତେଣୁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ ମହାପ୍ରଭୁ ଏମାନେ ସବୁକୁ ଉଦ୍ଧାର କରିଦିଅନ୍ତୁ ତାଙ୍କୁ ଭଗବତ ଧାମକୁ ନେଇଯାଆନ୍ତୁ ଆଉ ତାଙ୍କର ଯେଉଁ କର୍ମଫଳ ରହିଛି ମୁଁ ସେଇଟା ଭୋଗ କରିବି ଭୋଗ କରିକି ଭୌତିକ ଜଗତ ରହିବି ବା ନର୍କରେ ରହିବି ଯାହା କରନ୍ତୁ ମୋତେ ଦିଅନ୍ତୁ ରହିବି ଏଇଭଳି ନକର ବି କେହି ରହିବେନି ସେ ଯେଉଁ ପ୍ରାର୍ଥନା କଲେ ପ୍ରକୃତରେ ତାଙ୍କ ପ୍ରାର୍ଥନାରେ ଭଗବାନ ସେଟାକୁ ସାଙ୍କ୍ସନ୍ କରିଦେଇଛନ୍ତି ମହାପ୍ରଭୁ ଯେତେବେଳେ ଥିଲେ 500 ତଳେ ଏ ବ୍ରହ୍ମାଣ୍ଡରେ କେହି ଆଉ ନଥିଲେ ନର୍କରୁ ମଧ୍ୟ ସମସ୍ତେ ଉଦ୍ଧାର ପାଇଯାଇଥିଲେ ସମସ୍ତେ ଉଦ୍ଧାର ପାଇଯାଇଥିଲେ ପୁଣି ଅନ୍ୟମାନେ ସବୁ ଯିବ ଅନ୍ୟ ବିଭିନ୍ନ ଅନ୍ୟ ଲୋକରୁ ସବୁ ଯିବମାନେ ଏଠି ଆସି ପୁଣି ଆସିଛନ୍ତି ଏଠିକି ଏଇଭଳି ଭାବରେ ବ୍ରହ୍ମାଣ୍ଡ କାର୍ଯ୍ୟ ଚାଲିଛି ତେଣୁ ମହାପ୍ରଭୁ ଯେତେବେଳେ ଏଇଭଳି ଭାବରେ ପ୍ରାର୍ଥନା କଲେ ବାସୁଦେବ ଦତ୍ତ ମହାପ୍ରଭୁ ତାଙ୍କୁ କହିଲେ ଯେ ଭଗବାନଙ୍କର କୌଣସି ଲିମିଟ୍ ନାହିଁ ଭଗବାନଙ୍କର ଯଦି ଏ ଭୌତିକ ଜଗତ ଧ୍ୱଂସ ହୋଇଯିବ ଭଗବାନଙ୍କର କେମିତି କ'ଣ କାର୍ଯ୍ୟ ଚାଲିବ ସେମିତି ଚିନ୍ତା ନାହିଁ ତେଣୁ ସେ ଉଦାହରଣ ଦେଉଛନ୍ତି ଯେମିତି ଗୋଟେ କ'ଣ ଗୋଟେ କାମଧେନୁ ବହୁତ କାମଧେନୁ ଗାଭୀ ଜଣକର ରହିଛି ମାଲିକ ସିଏ କୋଟି କାମଧେନୁ ଗାଭୀ ଜଣକର ରହିଛି କାମଧେନୁ ଗାଭୀ ରହିଛି କୋଟିଏ କାମଧେନୁ ଗାଭୀ ରହିଛି ଆଉ ତାର ମୋତେ ଛେଳି ବି କିଛି ରହିଛନ୍ତି ଛାଗି ମଧ୍ୟ କିଛି ରହିଛନ୍ତି ଆଉ ଏଇଭଳି ଭାବରେ କୋଟିଏ କାମଧେନୁ ମାଲିକର ଯଦି ଗୋଟେ ଛାଗିଟେ ଚାଲିଗଲା ନଷ୍ଟ ହୋଇଗଲା ତାହେଲେ ତାଙ୍କର କ'ଣ ନଷ୍ଟ ହେଲା ତେଣୁ ସେଇଭଳି ଭାବରେ ଭଗବାନ ତାଙ୍କର ଭକ୍ତଙ୍କର ମନୋବାଚ୍ଛା ପୂର୍ଣ୍ଣ କରନ୍ତି ତେଣୁ ବାସୁଦେବ ମହାପ୍ରଭୁ ତାଙ୍କୁ କହିଲେ ତୁମେ ହେଉଛ ପ୍ରହ୍ଲାଦ ସତ୍ୟଯୁଗରେ ନୃସିଂହଦେବ ଯେଉଁ ରହିଥିଲେ ନୃସିଂହଦେବରେ ଯେଉଁ ପ୍ରହ୍ଲାଦ ମହାରାଜ ଆସିଥିଲେ ପ୍ରହ୍ଲାଦ ସମସ୍ତ ଜୀବକୁ ଉଦ୍ଧାର କରିବା ପାଇଁ ଚାହୁଁଥିଲେ ତାଙ୍କର ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଏଇଭଳି ଭାବରେ ସବୁ ରହିଛି ତାଙ୍କ ସ୍ତୁତି କରିଛନ୍ତି ଭଗବାନଙ୍କୁ
ପ୍ରହ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ପ୍ରହ୍ଲାଦ ଦୁଷ୍ଟ ଦାରୁଣ तंबरु बाहरी ताकु बिदारी लो अपना तंबरु बाहरी ताकु बिदारी लो अपना आहे नीला साईला प्रबल मातावरण प्रबल मातावरण मुआरद नड़ी नीब नको कार दड़न आहे नीला साईला
प्रहलाद भागवत सप्तम स्कंद रे प्रहलाद विषय कह सप्तम स्कंद हूँ उदय भागवत में दसटी विषय रही सप्तम स्कंद हूँ कर्मवासना कर्मवासना हिरण्यकशिपु कर्मवासन कि असुर हेले प्रहलाद कर्म शुभवासना फल से कमी जन भक्त श्रेष्ठ भक्त परिणत हो गले भगवान जन विभूति भगवत गीतार भगवान कहले प्रहलाद शास्त्री दैत्याना दैत्य महान भितर मुझे प्रहलाद तेणु से महाप्रभु तुम कह तुम प्रहलाद समस्त जगतर कल्याण पर तुम चाहच तेणु भगवान से सांक्शन करदे महाप्रभु सागर जिते थे भौतिक पृथ्वी ये कण विश्व विश्व ब्रह्मांड समस्त उद्धार पाई आउ कई ना सब भगवत धाम चली जाइंट जड़े वैष्णव प्रार्थन यही सब होगा से आम गोटे वैष्णव संगीत अच्छी कौन से श्लोकटी से गीतटी ब्रह्मांड तारीते शक्ति धारे जने जने ब्रह्मांड को तारण करदे जन जन वैष्णव महान के शक्ति रही प्रभुपाद महाराज देखु सारा पृथ्वीर लोक महान को भक्त परिणत करदे आई समस्ते भगवान नाम नौ हरे कृष्णा 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 हरे 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 राम 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 समस्ते ये कौन संभव ही था समझे था तेणु महाप्रभु कृपा और तर भक्त कृपा समस्त ब्रह्मांड को तारण करें से शक्ति रही अनंत शक्ति रही भगवान भक्त मान से शक्ति रही तेणु यो कहली ब्राह्मणे अनंत शक्ति शक्तिर सीमा ना अंत ना अनंत शक्ति कहुए भगवान जो गुण सब रही शक्ति सब रही अनंत देव जड़े रही जे कि ब्रह्मांड को धारण कर चौदह भुवन को धारण कर एक हजार मुख रही फणा रही अनंत देव गोटे फणारे ये ब्रह्मांड ए ब्रह्मांडर विस्तार हो चारिश कोटी माइल पचास कोटी योजन चारिश कोटी माइल ए ब्रह्मांड को धारण कर गोटे मस्तक रही सोरस भाई रही रही भगवान ये आम चिंता करना शक्ति रही अनंत देव एक हजार मुखर भगवान गुणगान करनस्टप एक हजार मुखर दिन रात चौबीस घंटा भगवान गुणगान करेष हो पारना इति भगवान शक्ति रही गुण रही चिंता करना तेना भूमिदेवी से अनंत शक्त एवं परापरात्मन भूतात्मन पर एवं अवर आर विभिन्न अर्थ रही शुणा अच्छा जमन टीका पर कहले श्रेष्ठ अवर कहले निकृष्ट ये सबुग्रह सी हो आत्मा समस्त परमात्मा सी भूतात्मन सब जीव महान सी परमात्मा भूतात्मन परमात्मन नमस्ते से परमात्मा को प्रणाम करुच्ची भाव में सब पचीस रु बतीस आठटी श्लोक कहे तेणु ये विश्वनाथ चक्रवर्ती भाषा कहते अजायती तुम अजोपी अथ चल विश्व जनईता आप जन्म नद अजाय तथापि तुम अजो तुम आप अज हेले आप जन्म नश्य कह विश्व ये विश्वर आपण जनईता विश्व को सी सृष्टि करती विश्व केमी विश्व सृष्टि होती वैज्ञानिक मान गवेषणा चली जापार ना कि विश्व ये पृथ्वीदेवी कह विश्व आपण सृष्टि करनईता आप सृष्टि करवं सृष्टि कले जनईता भी तुम्हें ब्रह्म निर्विशेष स्वरूप आपण होती सृष्टि कले आप निर्विशेष ब्रह्म ज्योति भगवान शरीर अंग काद्य ज्योति ତାଙ୍କର ଜ୍ୟୋତିରୁ ଏସବୁ ସୃଷ୍ଟି ହେଉଛି। ଯଶ୍ୟା ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି କୋଟି ସୁଶେଷ ସୁଧାଦି ବିଭୂତି ଭିନ୍ନ ଯଦ୍ବ୍ରହ୍ମ ନିଷ୍କଳମନନ୍ତମ ଶେଷ ଭୂତମ ଗୋବିନ୍ଦମାଦି ପୁରୁଷଙ୍କ ତମଂ ଭଜାମି। ଏଭଳି ସୃଷ୍ଟି କରିଛନ୍ତି ସୂର୍ଯ୍ୟଙ୍କୁ, ଯାହାଙ୍କର ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ସୂର୍ଯ୍ୟ ଯଦି ନ ରହିବେ ତାହେଲେ ବିଶ୍ୱ ସୃଷ୍ଟି ବିଶ୍ୱ ରହିପାରିବ ନାହିଁ, ନଷ୍ଟ ହୋଇଯିବ। ଏତେ ଶକ୍ତି ସୂର୍ଯ୍ୟଙ୍କର ରହିଛି, ଏ ଶକ୍ତି ସେଇ ଭଗବାନ ଯଶ୍ୟ ପ୍ରଭା, ଯାହାଙ୍କର ଆଲୋକରୁ ଏଇ ସୂର୍ଯ୍ୟ ଇତ୍ୟାଦି ସୂର୍ଯ୍ୟ ଚନ୍ଦ୍ର ଇତ୍ୟାଦି ଆଲୋକିତ ହେଉଛନ୍ତି। ତେଣୁ ଏଇଠି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତମେବ ବ୍ରହ୍ମ ନିର୍ବିଶେଷ ସ୍ୱରୂପ। ଏ ସୃଷ୍ଟି କଲେ ମଧ୍ୟ ଆପଣ ନିର୍ବିଶେଷ ଜ୍ୟୋତି ରୂପେ ରହିଛନ୍ତି, ନିର୍ବିଶେଷ ସ୍ୱରୂପ। ଏବଂ ଆପଣ ବ୍ରହ୍ମ ହେଲେ ମଧ୍ୟ ନିର୍ବିଶେଷ ସ୍ୱରୂପ ମେପି ତମେବ ଅନନ୍ତ ଶକ୍ତି, ସବିଶେଷ ସ୍ୱରୂପସ୍ୟ, ଆପଣଙ୍କର ଅନନ୍ତ ଶକ୍ତି ରହିଛି। ଭୌତିକ ଜଗତରେ ଏମିତି କିଛି ବସ୍ତୁ ଦେଖିବାନି ଅନନ୍ତ, ଦେଖିପାରିବା ନାହିଁ, ତା'ର ଅନ୍ତ ରହିଛି, ଅନ୍ତ ହୋଇଯିବ। କିନ୍ତୁ ଭଗବାନ ହେଉଛନ୍ତି ଅନନ୍ତ, କାରଣ ସେ ଭଗବାନ ଦିବ୍ୟ, ଏ ଭୌତିକ ନୁହନ୍ତି ସେ ଦିବ୍ୟ। ତେଣୁ ଏଠି କହୁଛନ୍ତି ଅନନ୍ତ ଶକ୍ତି ଏବଂ ସବିଶେଷ ସ୍ୱରୂପସ୍ୟ, ଆପଣଙ୍କର ଯଦିଓ କୌଣସି ରୂପ ନାହିଁ ପୁଣି ରୂପ ଅଛି, ନିର୍ବିଶେଷ ହେଲେ ମଧ୍ୟ ସବିଶେଷ ଆପଣଙ୍କ ରୂପ ରହିଛି। ଇଏ ହେଉଛି ଅଚିନ୍ତା ଭେଦାଭେଦ ତତ୍ତ୍ୱ, ଅଚିନ୍ତା ଭେଦାଭେଦ ତତ୍ତ୍ୱ। ଯେମିତି ଆମେ ଗୋଟେ ଉଦାହରଣ ଦେବା, ସୂର୍ଯ୍ୟ, ସୂର୍ଯ୍ୟକୁ ବୈଜ୍ଞାନିକମାନେ ମୋତେ କହୁଛନ୍ତି କ'ଣ, ସେ ଖାଲି ଜ୍ୱଳନ୍ତ ପିଣ୍ଡ ଆଲୋକ, ସେଠି କୌଣସି ଜୀବନ ନାହିଁ, ସେଠି ଚନ୍ଦ୍ରରେ ତ ଜୀବନ ନାହିଁ ବୋଲି କହୁଛନ୍ତି, ସୂର୍ଯ୍ୟରେ କେଉଁଠି ଆସିବ, ସେମାନେ ଚିନ୍ତା କରିପାରିବେ ନାହିଁ ସୂର୍ଯ୍ୟରେ ଜୀବନ ଅଛି ବୋଲି। କିନ୍ତୁ ସୂର୍ଯ୍ୟରେ ମଧ୍ୟ ଜୀବନ ଅଛନ୍ତି, ଆମେ ଯେମିତି ଜୀବନ ସବୁ ରହିଛି, ଜୀବମାନେ ରହିଛନ୍ତି, ସେଠି ମଧ୍ୟ ସୂର୍ଯ୍ୟରେ ସବୁ ରହିଛନ୍ତି, ବହୁତ ଉନ୍ନତ ଜୀବ ସେମାନେ, ସୂର୍ଯ୍ୟର ଦେବତା ବିଭସ୍ୱାନ ରହିଛନ୍ତି। ଭଗବତ ଗୀତାରେ ପ୍ରଥମେ କହିଲେ, ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ନା ପ୍ରଥମେ, ଇମାଂ ବିଭସତ ଯୋଗଂ ପ୍ରକ୍ତବାନ ଅହମ୍ ଅବ୍ୟୟମ୍, ବିଭସ୍ୱାନକୁ ଏ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଥମେ ଦେଇଥିଲେ। କେବେ ଦେଇଥିଲେ, ପ୍ରଭୁପାଦ ମହାରାଜ ଆପଣ ପଢ଼ିବେ ଲେଖିଛନ୍ତି 12,40,00,000 ବର୍ଷ ପୂର୍ବେ ଦେଇଥିଲେ ଜ୍ଞାନ। ଏବଂ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ସେ କହୁନାହାନ୍ତି, ମୁଁ ଏତେ ବର୍ଷ ତଳେ ଦେଇଥିଲି, ବର୍ତ୍ତମାନ ମୋର ଟିକିଏ ଉନ୍ନତ ଜ୍ଞାନ ହୋଇଯାଇଛି, ମୁଁ ଟିକିଏ ରିଭାଇଜ୍ କରି ତୁମକୁ କହୁଛି ଜ୍ଞାନ ନା। ସହେବ ଆୟଙ୍ଗ ମାୟା ତେଜ୍ୟ ଯୋଗ ପ୍ରକୃତ ପୁରାତନ, ସେହି ପୁରାଣ ଜ୍ଞାନ ଯେଉଁ ମୁଁ ଦେଇଥିଲି ସୂର୍ଯ୍ୟ ଦେବତା ବିଭୂଷଣକୁ, ମୁଁ ତୁମକୁ ବର୍ତ୍ତମାନ ସେଇଟା ପ୍ରଦାନ କରୁଛି। ତେଣୁ ଭଗବାନ ଜ୍ଞାନ ଏହିଭଳି ଭାବରେ ପୂର୍ଣ୍ଣ, ସବୁଥିରେ ସେ ପୂର୍ଣ୍ଣ ନୁହଁ। ଏତେ ବର୍ଷ ପୂର୍ବରୁ ତାଙ୍କର ଜ୍ଞାନ ଟିକିଏ କମ୍ ଥିଲା, ବର୍ତ୍ତମାନ ଟିକିଏ ରିସର୍ଚ୍ଚ ଫିସର୍ଚ୍ଚ କରିକି ବହୁତ ଜ୍ଞାନ ହୋଇଯାଇଛି। ସବୁ ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ, ତାଙ୍କର ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ମଥ ସ୍ମୃତି ଜ୍ଞାନ ବବନଚ, ଭଗବାନ ଠାରୁ ଏସବୁ ଆସୁଛି, ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ତେଣୁ ଇଏ ନିର୍ବିଶେଷ ହେଲେ ମଧ୍ୟ ସବିଶେଷ ସ୍ୱରୂପ ଏବଂ ଭଗବାନଙ୍କର ଅନନ୍ତ ଶକ୍ତି ରହିଛି। ଅନନ୍ତ ଶକ୍ତି ଆମେ କଳ୍ପନା କରିପାରିବା ନାହିଁ, କେତେ ଶକ୍ତି ରହିଛି ଭଗବାନଙ୍କର, ଅନନ୍ତ ଶକ୍ତିତ୍ୱ ବି। କିନ୍ତୁ ଅନନ୍ତ ଶକ୍ତି ହେଲେ ମଧ୍ୟ ତବ ତିସ୍ର ଏବ ଶକ୍ତୟ, ଭଗବାନ ଯଦିଓ ଅନନ୍ତ ଶକ୍ତି ରହିଛି କିନ୍ତୁ ତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି, ତିସ୍ର ତିନି ଭାଗରେ ବିଭକ୍ତ କରାଯାଉଛି, ତିସ୍ର ଏବ ଶକ୍ତୟ। କ'ଣ କ'ଣ ସେ ଶକ୍ତି ନା, ତଟସ୍ଥ ବହିରଙ୍ଗା ଏବଂ ଅନ୍ତରଙ୍ଗ ଲକ୍ଷଣାଶ୍ଚ ତମେବ, ଭଗବାନ ଯଦି ଅନନ୍ତ ଶକ୍ତି ରହିଛି କିନ୍ତୁ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ତଟସ୍ଥ, ଯେମିତି ଆମେ ଦେଖୁଛେ ନଦୀ, ମହାନଦୀ ଏଇଠି ରହିଛି, ମହାନଦୀରେ ଜଳ ରହିଛି, ସ୍ଥଳ ରହିଛି, ଏବଂ ସେ ଯେଉଁ ଜଳସ୍ଥଳର ମଝିର ସ୍ଥାନଟାକୁ କ'ଣ କୁହାଯିବ, ଏଇଟା ଜଳ ନା ସ୍ଥଳ, ଏପଟେ ଜଳ ଏପଟେ ସ୍ଥଳ, ଗୋଟେ ପଥରଟେ ରହିଛି, ଏପଟେ ସ୍ଥଳ ରହିଛି ସେପଟେ ଜଳ ରହିଛି, ସେଇଟା କ'ଣ କୁହାଯିବ, ଜଳ ଜଳ ବୋଲି କୁହାଯିବ ନା ସ୍ଥଳ ବୋଲି କୁହାଯିବ, ତଟସ୍ଥ। ଚାହିଁଲେ ଜଳ ଯେତେବେଳେ ଟିକିଏ କମିଯାଉଛି ସେ ସ୍ଥଳ ହୋଇଯାଉଛି, ଜଳ ଟିକେ ବଢ଼ିଯାଉଛି ସେ ଜଳ ହେଇ ଜଳରେ ପରିଣତ ଜଳରେ ରହୁଛି ସିଏ, ଏଇଭଳି ତଟସ୍ଥ ଆମେ ହେଉଛୁ ସେଇଭଳି ଭାବରେ, ଜୀବମାନେ ହେଉଛନ୍ତି ତଟସ୍ଥ, ଜୀବ ହେଉ ତଟସ୍ଥ, ଆମେ ପ୍ରକୃତରେ ଭଗବାନଙ୍କର ଉନ୍ନତତର ଶକ୍ତି, କିନ୍ତୁ ଆମେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଏ ବହିରଙ୍ଗା ଶକ୍ତିରେ ରହିଯାଇଛେ, ଭୌତିକ ଜଗତରେ ରହିଛେ। ଆମେ ଭଗବାନଙ୍କର ନିମ୍ନତର ଶକ୍ତି, ବହିରଙ୍ଗା ଏ ଭୌତିକ ଜଗତ ହେଉଛି ଭଗବାନଙ୍କର ନିମ୍ନତର ଶକ୍ତି, ବହିରଙ୍ଗା ଶକ୍ତି, କିନ୍ତୁ ଆମେ ଭଗବାନ ଭୁଲି ଯାଇଥିବା ହେତୁ ଆମେ ଏ ବହିରଙ୍ଗା ଶକ୍ତିରେ ରହିଛେ। ଆମେ ପ୍ରକୃତରେ ଭଗବାନଙ୍କର ଉନ୍ନତତର ଶକ୍ତି, ଆମ ପ୍ରକୃତ ଧାମ ହେଉଛି ଭଗବତ ଧାମ। ଆମ ସମସ୍ତଙ୍କର ଭଗବାନ ଭଳି ଗୋଟେ ସୁନ୍ଦର ରୂପ ରହିଛି, ସମସ୍ତଙ୍କ ସେଇ ରୂପରେ ଭଗବାନ ଯେଉଁଭଳି ଭାବରେ ସଚ୍ଚିଦାନନ୍ଦ ଶରୀର, ସେହିଭଳି ଭାବରେ ଆମ ସମସ୍ତଙ୍କର ରହିଛି ଶରୀର। କିନ୍ତୁ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଗୋଟେ ଏଇ ଜଡ଼ ଶରୀର ପ୍ରାପ୍ତ ହେଇଛେ। କିନ୍ତୁ ଯେତେବେଳେ ଆମେ ଏଇ କ'ଣ ଏଇ ବଦ୍ଧ ଅବସ୍ଥାରୁ ମୁକ୍ତ ଲାଭ କରିବା, ସେତେବେଳେ ଆମେ ସେ ସ୍ୱରୂପ ପ୍ରାପ୍ତ ହେବା, ଆମର ଯେଉଁ ସ୍ୱରୂପ ରହିଛି ସେ ସ୍ୱରୂପକୁ ପ୍ରାପ୍ତ ହେବା, ଭଗବାନ ଭଳି ଶରୀର ଆମେ ପ୍ରାପ୍ତ ହେବା। ଆମ ସମସ୍ତଙ୍କର ଗୋଟେ ଶରୀର ରହିଛି ସେଇଭଳି ଭାବରେ, କିନ୍ତୁ ଆମେ ବର୍ତ୍ତମାନ ତଟସ୍ଥ ଅବସ୍ଥାରେ ରହିଛେ, ବହିରଙ୍ଗା ଭୌତିକ ଜଗତରେ ରହିଛେ, ଆମେ ଭଗବାନ ଭୁଲି ଯାଇଛେ। ଭଗବାନ କିଏ ଲୋକମାନେ ମାନୁନାହାନ୍ତି, ଭଗବାନ କେହି ନାହାନ୍ତି, ଭଗବାନ କେହି ନାହାନ୍ତି। ଆମେ ହେଉଛୁ ଆମ ଗହଳି ନିଜର ପ୍ରକୃତ ପରିଚୟ ସେମାନେ ଜାଣନ୍ତି ନାହିଁ, ସେମାନେ ଭାବନ୍ତି ଏଇ ଶରୀରକୁ ପରିଚୟ ଦିଅନ୍ତି, ଆମେ ହେଉଛୁ ଏଇ ଶରୀର। ତେଣୁ ଏଭଳି ଭାବରେ ଅଜ୍ଞାନ ଭିତ୍ତିରେ ରହିଛନ୍ତି, କିନ୍ତୁ ପ୍ରକୃତରେ ସେମାନେ ହେଉଛନ୍ତି ତଟସ୍ଥ ଭଗବାନଙ୍କର ଉନ୍ନତତର ଶକ୍ତି। ଭଗବାନଙ୍କର ଯେଉଁ ଅନନ୍ତ ଶକ୍ତି ରହିଛି ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ତଟସ୍ଥ, ଆମେ ହେଉଛି ତଟସ୍ଥ ଶକ୍ତି, ଭଗବାନଙ୍କର ଉନ୍ନତତର ଶକ୍ତି। କିନ୍ତୁ ଭୌତିକ ଜଗତରେ ଆମେ ବର୍ତ୍ତମାନ ଆମର କ'ଣ ଆମେ ଫଲ ଡାଉନ୍ ହୋଇଯାଇଛି, ଆମର ପତନ ହୋଇଯାଇଛି ଭୌତିକ ଜଗତରେ। ତେଣୁ ଆମେ ଭାବୁଛେ ଆମେ ହେଉଛି ଭୌତିକ, ଇଏ ହେଉଛି ଅନର୍ଥ, ଇଏ ହେଉଛି ଭବରୋଗ। ଆମେ ଭବରୋଗ କାହିଁକି ଭୋଗ କରୁଛେ, ଜନ୍ମମୃତ୍ୟୁ କାହିଁକି ଭୋଗ କରୁଛେ, ଭବରୋଗ କାହିଁକି ନା, ଆମେ ଜାଣିନେ ଆମର ସ୍ୱରୂପ ବିଷୟରେ ଜାଣିନେ। ଏ ଭବରୋଗକୁ ଏଇଟାକୁ ଦେଖିଲେ, ଯେତେବେଳେ ଭାଗବତ ରଚନା କଲେ ବ୍ୟାସଦେବ ଏଇଟାକୁ ଦେଖିଲେ ଲୋକମାନେ କିଭଳି ଭାବରେ ଭବରୋଗରେ ଆକ୍ରାନ୍ତ ହୋଇକି ରହିଛନ୍ତି, ଭବରୋଗରୁ ଦୂର କରିବା ପାଇଁ ବ୍ୟାସଦେବ ଏଇ ଶାସ୍ତ୍ରକୁ ରଚନା କଲେ ଔଷଧ। ଏ ଭାଗବତ ଆପଣମାନେ ଯେଉଁ ଶୁଣୁଛନ୍ତି, ଏ ଔଷଧ ଆପଣ ଗ୍ରହଣ କରୁଛନ୍ତି, ଶ୍ରବଣ ମାଧ୍ୟମରେ ଆପଣ ଔଷଧ ପ୍ରାପ୍ତ ହେଉଛନ୍ତି। ଏ ଔଷଧ ପ୍ରାପ୍ତ ହେଲେ ଆପଣଙ୍କ ଭବରୋଗ ଦୂର ହେବ। ଭାଗବତ ସପ୍ତମ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏ କଥା କହୁଛନ୍ତି, ସୁଧ ଗୋସ୍ୱାମୀ କହୁଛନ୍ତି। ଲୋକମାନେ ଜାଣନ୍ତି ନାହିଁ, ସେମାନେ ଏ ଅନର୍ଥରେ ରହିଛନ୍ତି। ତେଣୁ ଏ ଅନର୍ଥକୁ ବା ଭବରୋଗକୁ ଦୂର କରିବା ପାଇଁ ବ୍ୟାସଦେବ ଏଇ ଭାଗବତ ରଚନା କଲେ। ଭାଗବତମ ଶାସ୍ତ୍ର ଏଭଳି, ଯସ୍ୟାଂ ବୈଶ୍ରେ ମାଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପାଦିତ ପୁଂସ ଶୋକ ମୋହ ଭୟ ପାହା। ଏ ଭାଗବତମ ଏଭଳି ଶାସ୍ତ୍ର, ଜଣେ କେବଳ ଶୁଣିବା ମାତ୍ରକେ ତାଙ୍କର ଏ ଭବରୋଗ ଚାଲିଯିବ। ଭବରୋଗର ଲକ୍ଷଣ ହେଉଛି ଶୋକ ମୋହ ଭୟ। ଅତୀତ ପାଇଁ ଆମେ ଶୋକ କରୁଛେ, ଭବିଷ୍ୟତ ପାଇଁ ଭୟ କରୁଛେ, ଏବଂ ବର୍ତ୍ତମାନ ପାଇଁ ମୋହଗ୍ରସ୍ତ ହୋଇକି ରହିଛେ, ଏ ଭବରୋଗ। ଏ ଭାଗବତମ ଏଭଳି ଔଷଧ, କ'ଣ ଭବୌଷଧା, ଭବର ଔଷଧ ଇଏ ସ୍ୱତ୍ର ମନବିରାମା। ଏଇଟା ଯେଉଁମାନେ ଶ୍ରବଣ କରିବେ ସେମାନେ ବହୁତ ଆନନ୍ଦିତ ହେବେ, କିଭଳି ଆନନ୍ଦିତ ହେବେ ତାହା ନୁହଁ, ସେମାନେ ସେମାନେ ଭବରୋଗରୁ ଦୂର ହୋଇଯିବ, ତା ଭବରୋଗ ଚାଲିଯିବ। ଏଭଳି ବିଦ୍ୱାନ ବ୍ୟାସଦେବ ଶାସ୍ତ୍ର ରଚନା କରିଛନ୍ତି ବ୍ୟାସ ଭାଗବତମ, ଏତେ ଉନ୍ନତତର ଶାସ୍ତ୍ର। ସେଥିପାଇଁ ପ୍ରଭୁପାଦ ମହାରାଜ ଯେତେ ଇସ୍କନ ସେଣ୍ଟର ରହିଛି ସବୁଥିରେ ସକାଳ 8-9 ଏ ଭାଗବତମ ବ୍ୟବସ୍ଥା କରିଛନ୍ତି। ଆଜି ବହୁତ ବ୍ୟକ୍ତି ଏହିଭଳି ଭାଗବତ ଶ୍ରବଣ କରିକରି, ଏ ପରୀକ୍ଷିତ ମହାରାଜ ଭାଗବତ ଶ୍ରବଣ କରି ଭଗବତ ଧାମକୁ ଗଲେ। ବହୁତ ବ୍ୟକ୍ତି ଏହିଭଳି ଭାବେ ଭାଗବତ ଶ୍ରବଣ କରି ଭଗବାନ ଧାମକୁ ଯାଉଛନ୍ତି। ପ୍ରଭୁପାଦ ମହାରାଜ ଏଭଳି ଗୋଟେ ବ୍ୟବସ୍ଥା କରିଛନ୍ତି, ଗୋଟେ ଇଏ ଗୋଟେ ମେଡ଼ିକାଲ, ବୁର୍ଲାରେ ବହୁତ ମେଡ଼ିକାଲ କଲେଜ ସବୁ ରହିଛି, କିନ୍ତୁ ଇଏ ଗୋଟେ ମେଡ଼ିକାଲ, ଏଇଟାକୁ ଲୋକମାନେ ଜାଣନ୍ତି ନାହିଁ। ଇଏ ମେଡ଼ିକାଲ ଯେଉଁ ବୁର୍ଲା ମେଡ଼ିକାଲ କଲେଜ ରହିଛି ବା ମେଡ଼ିକାଲ ରହିଛି, କ'ଣ ଡାକ୍ତରଖାନା ରହିଛି, ସେଥିରେ ସେ ସବୁ ରୋଗକୁ ଦୂର କରିପାରୁନାହାନ୍ତି। ଭବ ରୋଗ କ'ଣ ଦୂର କରିବେ, କରୋନାକୁ ଦୂର କରିପାରୁନାହାନ୍ତି। କିନ୍ତୁ ଇଏ ମେଡ଼ିକାଲ ଏଭଳି, ଏଥିରେ ଆପଣଙ୍କ ପୂର୍ଣ୍ଣ ଭାବରେ ଭବରୋଗକୁ ଦୂର ହୋଇଯିବ। କେବଳ ଭାଗବତ ଶ୍ରବଣ କରନ୍ତୁ, ଆପଣ ପ୍ରତିଦିନ ଭାଗବତ ଶ୍ରବଣ କରନ୍ତୁ, ନିତ୍ୟ ଭାଗବତ ସେବୟା, ଏଭଳି ଔଷଧ ଇଏ ଆପଣ ଭବରୋଗକୁ ଦୂର କରିଦେବ। ଏବଂ ଶୁଣିବା ପାଇଁ ଯେ ବହୁତ କଷ୍ଟଦାୟକ ନା, ତାହା ନୁହଁ, ବହୁତ ଆନନ୍ଦଦାୟକ ଭଗବାନ କଥା ଲୀଳା, ଏ ଆନନ୍ଦଦାୟକ, ଆନନ୍ଦ ସମୁଦ୍ର ମଗ୍ନ ଆମେ କହୁଛୁ ନା, ଆନନ୍ଦ ରୂପକ ସମୁଦ୍ରରେ ସେମାନେ ମଗ୍ନ ହୋଇଯିବେ କଥା ଶୁଣିବାରେ ବା କଥା କହିବାରେ, ଏଭଳି ଆନନ୍ଦ ରହିଛି ଇଏ ଔଷଧ ଏଭଳି। ତେଣୁ ତଟସ୍ଥ, ଆମେ ହେଉଛି ତଟସ୍ଥ ଭଗବାନ ତଟସ୍ଥ ଶକ୍ତି। ଏବଂ ଆଉ ଗୋଟେ ହେଉଛି ଅନ୍ତରଙ୍ଗା ଶକ୍ତି, ତଟସ୍ଥ ଆଉ ଗୋଟେ ବହିରଙ୍ଗା ଶକ୍ତି। ଏ ଭୌତିକ ଜଗତ ହେଉଛି ଭଗବାନଙ୍କ ବହିରଙ୍ଗା ଶକ୍ତି।
श्री श्री सीताराम कौन मन जोगी, जो भूमि जल अग्नि वायु आकाश ये सब रही, ये सब पांचटी तत्व रही, ये हूँ पंचमहाभूत एवं सूक्ष्म तत्व रही मन बुद्धि एवं अहंकार, ये सब भगवान बहिरंगा शक्ति बा भगवान निम्नतर शक्ति एवं आ गोटे हूँ अंतरंगा लक्षण। अंतरंगा कहले भगवान जो रही जो मैंने कौन जो मैंने त्रिगुण न था, जो मैंने उन्नत स्तर अच्छा बा जो मैंने भगवान विष्णु तत्व बा शक्ति तत्व जो रही सब भगवान अंतरंगा शक्ति। तेणु यही भाव में ये शक्ति जदि अनंत रही तीन भाग में विभक्त कर अनंत शक्ति, किंतु यही भाव में तुम्हें इतिहा एवं से कहते परावरेशांग परावरेशांग कहले उत्कृष्ट निकृष्टान महात्मा जीव स्तमेव, आपण उत्कृष्ट जीव देवता मानक आत्मा एवं पशुपक्षी कीट पतंग इत्यादि से आत्मा उत्कृष्ट निकृष्टान महात्मा जीव स्तमेव आपर आत्मा एवं तमेव भूतात्मा पंचभूतात्मक देह तमेव परमात्मा, ये शरीर यहाँ मध्य भगवान शरीर पक्त भगवान दे शरीर 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 मालिक होती भगवान आमको दे शरीर आम भावचे आम ये शरीर कि शरीर आम किए प्रदान कला तेणु ये भगवान तमेव भूतात्मा पंचभूतात्मक देह पंचभूतात्मा कहले भूमि जल अग्नि वायु आकाश ये पांचटी महाभूत ये पांचटी भूतरे ये शरीर सृष्टि होती ब्रह्मा सृष्टि कर जो तत्व ये भगवान शक्ति ये भूमि जल अग्नि भूमि राप नल वायु खंग मन बुद्धि अहंकार भिन्न प्रकृति ये भगवान प्रकृति भगवान शक्ति तमेव परमात्मा भगवान परमा आत्मा एवं परमात्मा परमात्मा रूप रही सबुठारे परमात्मा रूप विद्यमान कर अंतर्जामी अंतर आम कौन चिंता करूचे से भगवान जानती अंतर्जामी सी तेणु ये भाव में श्रीधर स्वामी को ननु एवं आम आलोचना कर समय हो गला कथा विश्राम देवा पूर्व दुई मिनट भगवान नाम कीर्तन कर कथा विश्राम देवा आमर मन आम निरंजन प्रभु रही से भगवान नाम कीर्तन करेंगे आम कथा विश्राम देवा
Hare Krishna Krishna Krishna